ॐ नमो भगवते वासुदेवाय। श्रीमद्भगवद्गीता चतुर्थ अध्याय 23 नंबर श्लोक तक आम श्रवण करुले गत संगस्य मुक्तस्य ज्ञानावस्थित चेतस यज्ञ आचरत कर्म समग्र पविलियते। शिशु यज्ञ कर्म गत संगस्य मुक्तस्य तीन गुणर कर्मर जो फल रही त्रिगुणातीत जी हो जाए गुणरू आसक्ति घटे दिए गुण आसला मैंने कर्म करने को पड़ो गुण जो स्थिर चित्र तुमको रखीद से संभव ना गुण द्वारा कर्म आसो कर्म द्वारा तार फल प्राप्तिर आशा रेणु गत संगस्य मुक्तस्य तुम्हें तो कर्म न कर रही पारे जेहेतु इंद्रिय रही मन रही शरीर रही कर्मटा करने को पड़ो किंतु कर्मर फल प्रति आसक्ति न रखी ज्ञानावस्थित चेतस ज्ञानावस्था बलदेव देवसन लिखिले विष्णु निवेष्ट मना ये कर्म गुड़िक इंद्रिय भगवान दे मन भगवान दे भगवान गोटे दान आई कर्म भी भगवान मत प्रेरणा करवाई विष्णु विष्णु प्रीति निविष्ट एक जे कर्म कै यज्ञ आचरित कर्म से यज्ञ कर्म हो जाए कर्म सर्वप्रबिली एत से कर्म जदि सब कर्म गुड़िक तार प्रकृष्ट भाव लय हो जाए कर्म कर जो विधि गुड़िक यज्ञ कर्म करिवार ये सब भक्त को ही बुझा जीव क्यों ज्ञानी माने जे कर्म करते सब भक्त को ही बुझा जीव ज्ञानी माने मिथ्या सब को भ्रम भ्रम बोली कही सबको माया माया बोली कहते शेष सी भी कर्म करने आसती कारण मन इंद्रिय प्रभुपाशी कथा कहते शुष्क ज्ञानी माने प्रथम कह ब्रह्म सत्य जगत मिथ्या जगत मिथ्या कह शेष आज मेडिकल खोल कार्य भी बाहर करेंगे कर्म न कर रही पारे से कर्म गुड़ पुणी से ज्ञानी मानने ज्ञानी हूँ मायवादी हूँ जहाँ भी हूँ से पुणी से कर्म कर निजे ही पड़े आमर जो प्रथम जो शिक्षा गुड़िक रही भक्ति जुगे सेवा ये सेवा द्वारा आम कौन करे निष्काम कर्मटा शिखा दरकार कारण आम निष्काम कर्म चित्त नाला आम भविष्य कौन करवा आम भक्त हेल्ली गोटे सकाम भक्त हवा सबसे कामना द्वारा ग्रस्त होमें गोटे से दुख कामना रही था पर्यटन दुख रहा कौन शुद्ध भक्तिर कामना केवे हेनी खाली जीवन सारा खाली स्ट्रगलींग अनुताप रही मोर एम मोर से मोर एटा हलानी मोर से हलानी जो सकाम भाव आसो से सब प्रकार खराब स्वभाव गुड़ा आसो सब प्रकार खराब निष्काम ना पर्यटन खराब स्वभाव मैंने जो सांसारिक स्वभाव से काम क्रोध लोभ हिंसा द्वेष सकाम भितर एटा हम ना निष्काम भितर एटा कहीं हम यार कौन संस्था दायी नुहे ये सोसाइट जमी लोक मैंने इस्कन नंबर एटा है अरे इस्कन किसी असुविधा ना तुम इस्कन छाड़े तुम घर जाओ घर भी गंडल कर घर भी तुमसे प्रॉब्लम रही से किसी ना तुम जब निजे कामना मुक्त नहीं पार तुम जो स्थान को जो से तुम ये सांसारिक गुण गुड़िक आस कारण तुम कामना अच्छे ना से कामना रज गुण आसला मैंने तुम क्या सारे टक्कर लगे ना कर्म कर प्रेरणा आस बहुत मतीज से कर्म विषाद हम प्रतिजोगिता मन हम आसा सब रजगुण ना प्रायतः कलिजुग रजगुणी तम गुणी सब आसे तुम्हें भगवत कर्म गुड़िक कर दरकार भगवान कहीं अर्जुन कहते तुम रजगुण प्राधान्यटा रही तुम कर्म नक सन्यास हो पारे आगो आगो आहरी क्लीयर कर जे जन अशुद्ध चित्त सन्यास अपेक्षा जन शुद्ध चित्त गृहस्थ भल भगवान स्ट्रेट कहदे अशुद्ध चित्त से ज्ञान स्तर को जापर ध्यान भी कर भगवत सेवा भी कर सब आगक आस स्पष्ट भाव कह तेनाली कर्म कर पद्धति कहते परवर्त श्लोक कहते 24 श्लोक ब्रह्मार्पणम ब्रह्म हवि ब्रह्मग्नो ब्रह्मणाहृतम ब्रह्मैव तेन गंतव्यं ब्रह्म कर्म समाधिना ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ଅଛି ସେ ନିଶ୍ଚୟ ଚିତ୍ ଜଗତକୁ ଯିବ, କାରଣ ସେ ସମ୍ପୂର୍ଣ୍ଣ ରୂପେ ଦିବ୍ୟ କର୍ମ ହିଁ ଆତ୍ମସମର୍ପଣ କରିଛି, ଯେଉଁଥିରେ କି ପୂର୍ଣ୍ଣ ଭାବ ପୂର୍ଣ୍ଣାର୍ପଣ ଭାବ ରହିଛି, ଯାହା ଅର୍ପିତ ହେଲା ତାହା ମଧ୍ୟ ସେ ଦିବ୍ୟ ଭାବପୂର୍ଣ୍ଣ ଅଟେ। ସମ୍ପୂର୍ଣ୍ଣ ଭକ୍ତିପର ଅର୍ଥରେ ପ୍ରଭୁପାଦ ଲେଇଛନ୍ତି। ବ୍ରହ୍ମ ତ ଭଗବାନଙ୍କର ଅଙ୍ଗ କାନ୍ତି ନା, ତୁମେ ଯାହା କରୁଛ କୃଷ୍ଣମୟୀ କର, କିନ୍ତୁ ଏଠି ସବୁ ଯେଉଁ ଅର୍ଥ ସବୁ ଚକ୍ରପାଦ ସମ୍ପାଦ ଏସବୁ ଯେଉଁ ଅର୍ଥ କରୁଛନ୍ତି, ଇନଡାଇରେକ୍ଟଲି ବୁଝିବାକୁ ଗଲେ ଏସବୁ ଭକ୍ତର ନିଷ୍କାମ କର୍ମ ଯୋଗ ମାନେ ତାର ଯେଉଁ ଜ୍ଞାନ ଆସିଲେ ଜଣେ ଭକ୍ତର ଏଇ ଗୁଣ ହିଁ ଆସିବ, ଶୁଷ୍କ ଜ୍ଞାନରେ କେବେ ଆସିପାରିବନି, ଭକ୍ତ ଜ୍ଞାନୀ ସେଥିପାଇଁ କୁହାଯାଏ। ଚକ୍ରପାଦ ସବୁବେଳେ ଟୀକାରେ ତାଙ୍କ ଭକ୍ତ ଜ୍ଞାନୀ ଲେଖୁଛନ୍ତି, ସେ ଜ୍ଞାନୀଟା ଭକ୍ତ ହବ। ଭଗବାନ ଯେଉଁ ଚାରି ଜଣଙ୍କୁ ଚତୁର୍ବିଧା ଭଜନ ତେମାମ ଜନ ସ୍ୱୀକୃତି ନା ଅର୍ଜୁନ, ସେ ଶ୍ଳୋକରେ କ'ଣ କହିଲେ, ତେଷାମ ଜ୍ଞାନୀ ନିତ୍ୟ ଯୁକ୍ତ ଏକ ଭକ୍ତ ବିଶେଷ୍ୟତେ। ଜଣେ ଯଦି କହିଦେବ ପ୍ରବୋଧ କାହିଁକି ଏମିତି ଲେଖିଲେ ନାହିଁ, ତୁମେ କାଉଣ୍ଟର କରିପାରିବନି ଆଚାର୍ଯ୍ୟ, ଏଇ ଚାରି ଜଣଙ୍କ ଭିତରେ ଜ୍ଞାନୀ ହେଉଛି ଶ୍ରେଷ୍ଠ। ଭକ୍ତିମନ ଠାକୁର ତାଙ୍କର ଭାଷ୍ୟରେ ଲେଖିଲେ, ଯଜ୍ଞ ରୂପୀ କର୍ମ କିଭଳି ଭାବରେ ଜ୍ଞାନ ଉତ୍ପାଦନ କରେ ତାହା ଶ୍ରବଣ କର। ଜ୍ଞାନଟା ସିଧାସଳଖ କେମିତି ହେଇଯାଉ, ଗୋଟେ ପୁସ୍ତକସ୍ଥ ଆମର ଗୁରୁଦେବ ସେଇଟା କୁହନ୍ତି, କ'ଣ ଖାଲି ବହି ପଢ଼ି ଦେଇକି ତୁମେ ଯେ ଜ୍ଞାନୀ ହେଇଯିବ ସେଇଟା ଭାବନି, ପୁଥିଗତ ବିଦ୍ୟା ଯେଉଁଟା ବହି ଯେ ପଢ଼ିଦେଲ ତୁମେ ବହୁତ ଶ୍ଳୋକ ଜାଣିଦେଲ, ବହୁତ କିଛି ଡିସାଇଡ଼ କରିଦେଲ, ତୁମର ଆଚରଣ କିଛି ନାହିଁ, ତୁମର ସମର୍ପଣ କିଛି ନାହିଁ, ସେଇଟା କିଛି କାମ ଦେବନି। ଅନ୍ୟକୁ କନଭିନ୍ସ କରିବା ପୂର୍ବରୁ ନିଜେ ଯିଏ କନଭିନ୍ସ ହେଇନି ସେ ତାର ଅର୍ଥ କିଛି ଜାଣିନି, ସେ ଯେଉଁଟା କୁହ ତାର ଅର୍ଥଟା ବି ନିଜେ ବି ଜାଣିନି, କାରଣ ସେ ତ ନିଜେ କନଭିନ୍ସ ନାହିଁ, ନିଜେ ବୁଝିକି ଅନ୍ୟକୁ ବୁଝେଇବ। ନ ବୁଝିକି ତୁମେ ଲେଖୁଛ ମାନେ ନିଶ୍ଚିତ ଭାବରେ ଭୁଲ କରିବ। ଯେଉଁ ସାର ସେଥିପାଇଁ ସାର ବାଡ଼ାନ୍ତି ବେଶୀ, କ'ଣ ଭାବିଲେ ମାଷ୍ଟରକୁ ତ ମାଡ଼ ଖାଇଛ, ଆଉ ତୁମେ ତ ମାଡ଼ ସ୍କୁଲରେ ଉଠିଗଲାଣି, ଆଉ ତୁମେ କେଉଁଠି ଦେଖୁଛ, ଏବେ ତ ଦେଖିନ ମାଡ଼ ସବୁ ଯେଉଁ ସାର୍ମାନେ ବାଡ଼ାନ୍ତି, କାହିଁ ବାଡ଼ାନ୍ତି କହିଲେ, ପାଠ ପଢ଼ିଲା ବେଳେ ନା ଭୁଲ କଲାବେଳେ ନା, ଭୁଲ କଲେ ତ ବାଡ଼େଇବେନି, ଗୋଟେ ପାଠ ପଢ଼ିଲା ବେଳେ କହିବେ ବୁଝିଲ, ନ ବୁଝିପାରୁଛନ୍ତି ପଚାର, ପାଞ୍ଚ ଥର ପଚାର, ଚାରି ଥର ପଚାର, ବୁଝ ସବୁ ଠିକ୍ସେ, ସେତେବେଳେ ତୁମେ କ'ଣ କହିବ, ଅନ୍ୟମନ ସହିତ ହଁ ବୁଝିଦେଲୁ ଆଜ୍ଞା, ଯେତେବେଳେ ଲେଖିଲ ସାର୍ ଦେଇଦେବେ କହିଲେ କି କାଣ, ଲେଖିଲା ବେଳେ କ'ଣ କଲ ଭୁଲ କଲ, ସେତେବେଳେ ହବ ମାଡ଼ କିରେ, ତତେ ଦଶ ଥର ପଚାରିଲେ ବୁଝିଲୁ କି ନାହିଁ, ତୁ ଏଇଟା କାହିଁ କରୁଛୁ, ଆମର ଟିଚର ସେ ମ୍ୟାଥମେଟିକ୍ସ ଟିକେ ସବୁବେଳେ ଏଇଟାକୁ ଷ୍ଟିକ୍ ଅପ୍ ହୁଅନ୍ତି, ଏଇଟା ତୁମେ ଗୋଟେ ଅଭ୍ୟାସ ରହିଯିବ, ତୁମେ ଗୋଟେ ହାବିଟ୍ ହେଇଯିବ, ତ ବୁଝିନ ଗୋଟେ ଫ୍ୟାକ୍ଟକୁ କେବଳ ହଁ ମାରିଦେଲ, ସେଇଭଳିଆ ଆମର ଅଭ୍ୟାସ ହେଇଯିବ, ଭୁଲଟା କରିବା ହିଁ କରିବା। ଆମେ ବହୁତ ଜିନିଷକୁ ଫ୍ୟାକ୍ଟ ବୁଝିନାହାନ୍ତି କିନ୍ତୁ କହିଦେଉଛେ, ସେଇଟା କରିଦେଲେ କହିଦେଲେ ତୁମେ କ'ଣ ବଡ଼ ହେଇଯିବ ନା କ'ଣ, ଭୁଲଟା ଆସିଯିବ, ବୁଝିବା ଦରକାର। ପୁଥିଗତ ଜିନିଷ ଗୁଡ଼ାକ ପଢ଼ିକି ଯେ କେହି ଜଣେ ଶ୍ରେଷ୍ଠ ହେଇଯିବ ଏଇଟା ଠିକ୍ ନୁହେଁ। ସ୍ୱରୁସ୍ଥିତିରେ ସ୍ୱରୁସ୍ଥିତି ଜ୍ଞାନ ଯଦି ନ ଆସୁଛି, ମୁଁ କୃଷ୍ଣଙ୍କର ଦାସ, ଏଇ ଜ୍ଞାନଟା ଯଦି ନ ଆସୁଛି ତାହେଲେ ସେ ଜ୍ଞାନର କିଛି ନାହିଁ, ଯେ ଗୋଟେ ମାନ ସମ୍ମାନ ଏସବୁ ପାଇବା ପାଇଁ, ଧନ ପାଇବା ପାଇଁ, ପାଠ ପ୍ରବଚନ ଗୋଟେ ଆଶ୍ରୟ ନୁହେଁ, ଏଇଟା ଗୋଟେ ବଞ୍ଚିବାର ଆଶ୍ରୟ ନୁହେଁ। ସବୁବେଳେ ସ୍ପଷ୍ଟ ମନେ ରଖିବା ଦରକାର, ପ୍ରବଚନ କରିବା, ତୁମେ ପ୍ରିଚିଂ କରିବା ଯେଉଁ କହୁଛ ସେଇଟା କାହିଁକି କରିବ, ଭକ୍ତି ପାଇଁ, ଭକ୍ତି ପାଇଁ ସବୁ କରାଯିବ, ଶାସ୍ତ୍ର ପଢ଼ିବା କିଛି ଖରାପ ନୁହେଁ, ଭକ୍ତି ପାଇଁ ତ ଭଲ ଭଲ, ପ୍ରଚାର କରିବା କିଛି ଖରାପ ନୁହେଁ, ଭକ୍ତ ବନିବା କିଛି, ସେଥିରେ ଭକ୍ତି ହେଉଛି କି, ତୁମେ ଦେଖ ମୋର ସେଥିରେ ଭକ୍ତି ହେଉଛି କି ନା, ମୋର ଅନର୍ଥ ଆସୁଛି, ସେଇଟା ଆମକୁ ଦେଖିବାକୁ ପଡ଼ିବ, କେଉଁଟାକୁ ମନା ନାହିଁ, କାରଣ ବିଭିନ୍ନ ଅଧିକାର ଅଛନ୍ତି, ଜଗତର ବିଭିନ୍ନ ଜୀବ ଅଛନ୍ତି, ଯାହା କରୁଛ କର, ଶାସ୍ତ୍ର ଶ୍ରଦ୍ଧା କର, ଯାହା ବି କର ତୁମେ, ଏ ବ୍ରହ୍ମପଣ ସବୁ ତ ବ୍ରହ୍ମଙ୍କର କର୍ମ ଆଉ, କିନ୍ତୁ ତୁମର ଚିନ୍ତା କରିବା ଦରକାର ଏଇଟା ଯଜ୍ଞ କର୍ମ ହେଉଛି କି ନାହିଁ, ଭଗବାନ ପ୍ରସନ୍ନ ହେଉଛନ୍ତି କି ନାହିଁ, ଶାସ୍ତ୍ର ପଢ଼ିବା କିଛି ଦୋଷ ନାହିଁ, ପ୍ରଚାର କରିବା କିଛି ଦୋଷ ନାହିଁ, ପ୍ରବଚନ ଦେବା କିଛି ଦୋଷ ନାହିଁ, କି ସବୁଗୁଡ଼ିକ ପୁଣି ଦୋଷ ହେଇଯିବ ଯଦି ସେଥିରେ ଇତର ଅଭିଳାଷ ଗୁଡ଼ାକ ସବୁ ଆସିଲା, ତ ସବୁ ଦୋଷ ହେଇଯିବ, ଭକ୍ତି ହେଲାନି, ଲାଭ କ'ଣ ହେଲା, ତ ବିନମ୍ରତା ଆସିଲାନି, ଆଚାର୍ଯ୍ୟ ନିଷ୍ଠା ଆସିଲାନି, ସେଇଟା କିଛି ଲାଭ ହବନି, ତୁମର ଅହଙ୍କାର ଗୁଡ଼ା ବଢ଼ିବ। ମହାପୁରୁଷ ମନା କଲେ, କେଶବ କାଶ୍ମୀରୀ କହିଲେ ନା, ସେଇ ସେ ବିଦ୍ୟାର ଫଲ ଜାଣିବା ନିଶ୍ଚୟ, ଶ୍ରୀକୃଷ୍ଣ ଚରଣେ ଯଦି ଚିତ୍ତବୃତ୍ତି ହଏ, ବିଦ୍ୟାର ଫଳଟା କ'ଣ, ତୁମେ କେତେ ବର୍ଷ ପ୍ରଚାର କରିଛ, କ'ଣ କରିଛ, କେତେ ଡିଭୁଡ଼ି ବନେଇଛ, ତୁମର ମତି କୃଷ୍ଣ ଚରଣ କେତେ ରହିଛି, ସେଇଟା ହେଉଛି ବିଦ୍ୟାର ଫଳ। ତୁମେ ଆଚାର୍ଯ୍ୟଙ୍କ ଷ୍ଟେଟମେଣ୍ଟକୁ ଘୁରାଓନି, ପ୍ରଭୁପାଦ ଏଇଟା କହିଛନ୍ତି, ପ୍ରଭୁପାଦ ସେଇଟା କହିଛନ୍ତି, ପ୍ରଭୁପାଦ କ'ଣ କହିଛନ୍ତି, ପ୍ରଭୁପାଦ କୃଷ୍ଣ କନସିୟସନେସ୍ କହିଛନ୍ତି, କୃଷ୍ଣ ଚେତନା ପାଇଁ ପ୍ରଚାର କରୁଛେ, କେଉଁଥିପାଇଁ, କୃଷ୍ଣ ଚେତନା ପାଇଁ, କୃଷ୍ଣ କନସିୟସ୍ ହେବା ପାଇଁ ଆମେ ପ୍ରଚାର କରୁଛେ, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଆମେ ଯାହା ବି ଆକ୍ଟିଭିଟିଜ୍ କରିବା ସେଥିପାଇଁ ଷ୍ଟ୍ରେଟ୍ ଏଇଟା ଲେଖିଛନ୍ତି। ଯେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ଅଛି ସେ ନିଶ୍ଚିତ ଚିତ୍ ଜଗତକୁ ଯିବ, କାରଣ ସେ ସମ୍ପୂର୍ଣ୍ଣ ରୂପେ ଦିବ୍ୟ କର୍ମ ହିଁ ଆତ୍ମସମର୍ପଣ କରିଛି, ଯେଉଁଥିରେ ପୂର୍ଣ୍ଣାର୍ପଣ ଭାବ ରହିଛି, ଏବଂ ଯାହା ଅର୍ପିତ ହେଲା ତାହା ମଧ୍ୟ ସେ ଦିବ୍ୟ ଭାବପୂର୍ଣ୍ଣ ଅଟେ। ସବୁବେଳେ ଟ୍ରାନ୍ସଲେଣ୍ଟାଲ ହେଇଯାଏ, କେଉଁଟାକୁ ମନେ କରୁନାହାନ୍ତି, କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ମୋର ଏଇ କର୍ମ ଗୁଡ଼ିକ ମୋର ଭକ୍ତିରେ ସହାୟକ ହେଉଛି କି ନାହିଁ, ଏ ଅଙ୍ଗ ଗୁଡ଼ିକ ଭକ୍ତିରେ ସହାୟକ ହେଉଛି କି ନାହିଁ। ଆମେ ସବୁ କରୁଛେ ଶୋଧନ ନିମିତ୍ତ, ଆମର ଭୁଲ ରହିଛି, ଆମେ ଭୁଲଟାକୁ ଠିକ୍ କରିବା ପାଇଁ ହିଁ ଯେଉଁଦିନ ପାଠ ପଢ଼ିବାକୁ ପିଲା ଯାଉଛି, କାହିଁକି ଯାଉଛି, କ'ଣ ଠିକ୍ ପିଲାକି ସେ ପାଠ ଜାଣିନି, ପାଠ ପଢ଼ୁଛି ଶିଖିବା ପାଇଁ। ସେଭଳି ପ୍ରବଚନ ଦେବାଟା ବି ଗୋଟେ ଶିଖିବା ଜିନିଷ, ତୁମେ ଯେ ପ୍ରବଚନ ଦେଇକି ଲକ୍ଷ ଲୋକ ତୁମକୁ ପ୍ରଶଂସା କରିଦେଲେ, ଯେ ତୁମେ ବି ଶିଖିବ, ତୁମେ କ'ଣ ଶିଖିବ, ତୁମେ ଯେଉଁଟା କହୁଛ ସେଇଟା ଶାସ୍ତ୍ରରେ ତୁମେ ଆଚରଣ କରୁଛ, ତୁମେ ଶିଖିବ, ଏଇଟା ଶିଖିବା ଜିନିଷ, ଏଇଟା ସମ୍ପୂର୍ଣ୍ଣ ଜୀବନଟା ଆମକୁ ଶିଖିବାକୁ ପଡ଼ିବ, କାରଣ ଏଇଟା ବ୍ରହ୍ମ କର୍ମ, ଭଗବତ କର୍ମ, ଏଥିରେ କେହି ପରଫେକ୍ଟ ହେଇପାରନ୍ତିନି, କେବେ ବି କେହି କହିପାରିବେନି ମୁଁ ପରଫେକ୍ଟ ହେଇଗଲି ବୋଲି। ଏ ବହୁତ ବଡ଼ ସାଗର ଭକ୍ତି, ଭକ୍ତି ରସାମୃତ ଏଇଟା ସିନ୍ଧୁ ଏଇଟା ବୋଲି, କେଉଁଟା ଖରାପ ଜିନିଷ ନାହିଁ। ଏସବୁ ପ୍ରଚାର କରିପାର, ଭକ୍ତ ବନେଇପାର, ମନ୍ଦିର କରିପାର, ଏସବୁ ବ୍ରହ୍ମକର୍ମ ଯଦି ସେ ଲେଖିଲେ ନା, ବ୍ରହ୍ମୀବତୀନ ଗନ୍ତବ୍ୟମ ବ୍ରହ୍ମକର୍ମ ସମାଧିନା, କୃଷ୍ଣଙ୍କ ପାଖକୁ ଯିବା ପାଇଁ ଏଇଟା କର୍ମ କରୁଛେ, ଏଇ ଜଗତରେ କିଛି ପାଇବା ପାଇଁ କର୍ମ କରୁନି, ବ୍ରହ୍ମକର୍ମ ଆମେ କରୁନି, କେମିତି କୃଷ୍ଣଙ୍କ ପାଖକୁ ଆମେ ଯିବା, ଆମର ସେଇ ମନୋଭାବଟା ଆସୁଛି କି ନାହିଁ। ଭକ୍ତିନ ଠାକୁର ସେଥିପାଇଁ କହିଲେ, ଯଜ୍ଞରୂପୀ କର୍ମ କିଭଳି ଭାବରେ ଜ୍ଞାନ ଉତ୍ପାଦନ କରେ ତାହା ଶ୍ରବଣ କର। ଯଜ୍ଞରୂପୀ କର୍ମ ଯେଉଁଟା ଭଗବତ କର୍ମ ଗୁଡ଼ା କେମିତି ଜ୍ଞାନ ଉତ୍ପାଦନ କରେ ତୁମେ ଶ୍ରବଣ କର। ଯଜ୍ଞ ଯେତେ ପ୍ରକାର ଅଛି ତା ପରେ କହିବି, ପରେ ଆସିବ ନା ବାରଟା ଯଜ୍ଞ କଥା ଭଗବାନ କହିବି, ଦ୍ୱାଦଶ ଯଜ୍ଞ ଅଛି କହିବେ ସବୁ। ସମ୍ପ୍ରତି ଯଜ୍ଞର ମୂଳ ତତ୍ତ୍ୱ ଶୁଣ, ଏଇଟା ଯଜ୍ଞର ମୂଳ ତତ୍ତ୍ୱଟାକୁ ଏ ଶ୍ଳୋକରେ କହୁଛନ୍ତି। ଚିତ୍ତତ୍ଵ ସମସ୍ତ ଜଡ଼ଜଗତର ଜଡ଼ଜଗତ ଠାରୁ ବିଲକ୍ଷଣ, ଯେଉଁ ଚିତ୍ତତ୍ଵଟା ଏ ଜଡ଼ଜଗତଠୁ ଅଲଗା। ସେଥିପାଇଁ ଏଇଟା ଆମକୁ ନୂଆ ଲାଗୁଛି, ଆମକୁ ଭଲ ଲାଗୁନି, କାହିଁକି ଏଇଟା ଜଡ଼ଜଗତରେ ସବୁ ଜିନିଷ ନୁହେଁ, କୌଣସି ବି ଜଡ଼ଜଗତର ଏ ଯେଉଁ ବିଗ୍ରହ, ନାମ, ରୂପ, ଗୁଣ, ସେବା, ଏସବୁ ଜିନିଷ ଜଡ଼ଜଗତର ଜିନିଷ ନୁହେଁ। ନିଜ ପାଇଁ ରୋଷେଇ କରିବା ପାଇଁ କ'ଣ ଲାଗିବ, ଦେଖ ରୋଷେଇ କରିବାଟା କଷ୍ଟ ନାହିଁ, କିନ୍ତୁ ଗୋଟେ ଲୋକଟା ନିରାମିଷ ତାକୁ ଭୋଗ ଲଗା, ଭୋଗ ଲଗାଇବାଟା କଷ୍ଟ ଲାଗିବ, ଗୋଟେ ଲୋକ ଠାକୁରଙ୍କ କଥାରେ ଖାଲି ଅର୍ପଣ କରିବା ପାଇଁ କଷ୍ଟ ଲାଗିବ, ଶୋଇକି ରହୁଛି ଜୀବନ ସାରା, ସିଏ କେତେ ସମୟ ଶୋଉଛେ, ସେ ଟିଚରକୁ ଯେଉଁ ଅଫିସକୁ ଯାଉଛ କ'ଣ କହୁଛ, ଆଉଲେ କାମ ପାଇଁ ଯାଉଛ ଫାଇଲ୍ ପାଇଁ କ'ଣ ପାଇଁ କ'ଣ କହୁଛ, ସାର୍ ନମସ୍କାର, ସେଠି ଅଫିସରେ ଜୁହାର ହେବେ, କିନ୍ତୁ ଭଗବାନ ଜୁହାର ହେବେ ତୁମକୁ କଷ୍ଟ ଲାଗିବ, କାହିଁକି ଏଇଟା ଏଇଟା ଚିତ୍ ଜଗତର, ସେ ସବୁ ଯାହା ସବୁ ଏଇ ଜଗତର ଏଇଟା ସବୁ ଚିତ୍ ଜଗତର ଜିନିଷ, ସେଥିପାଇଁ ଏହାକୁ ସବୁ କଷ୍ଟ ଲାଗେ ମଣିଷକୁ। ଚିତ୍ତତ୍ଵଟା ଜଡ଼ତତ୍ଵ ଠାରୁ ଅଲଗା, ବେକରେ ସୁନା ଚେନା ପକେଇବ, ମାଲିଟା ପକେଇବାକୁ ନାହିଁ, ଏଇଟା ଗୋଟେ କ'ଣ ପକେଇବି, ଟିକେ ପଇସା ଖର୍ଚ୍ଚ କରି ଏଇଟା ପକଉ ତ ଗଳା କଟିବ, ଏ ଚେନ୍ଟା ପକେଇ ତୁଳସୀ ମାଳି ପକେଇଲେ ତୁ ନର୍କକୁ ଯିବୁ, ନା ଏଇଟା ପକଉନୁ, ନା ଏଇଟା ଭଲ ଲାଗିବନି, ଚିତ୍ତତ୍ଵ ବା ଚିତ୍ତତ୍ଵ ଗୁଡ଼ା ତାଙ୍କୁ କିଛି ଭଲ ଲାଗିବନି, ଏଇଟା ଜଡ଼ ଜଗତର ଜିନିଷଟା ନୁହେଁ। ଜଡ଼ବଦ୍ଧ ଜୀବର ଜଡ଼ କାର୍ଯ୍ୟ ସମ୍ପାଦନ ପ୍ରଯତ୍ନ ଅନିବାର୍ଯ୍ୟ, ଜଡ଼ବଦ୍ଧ ଜୀବର ତାର ସବୁ ଜଡ଼ କାର୍ଯ୍ୟ ଗୁଡ଼ାକ ସମ୍ପାଦନ ପ୍ରଯତ୍ନ ଅନିବାର୍ଯ୍ୟ, ସେ ଖାଲି ଜଡ଼ ଜିନିଷ ଗୁଡ଼ାକ ଖାଲି ସଂଗ୍ରହ କରିବ, ଯେଉଁଥିରେ ଭଗବତ ସମ୍ବନ୍ଧ କିଛି ନାହିଁ, ଏ ଘର କରିବି, ଦ୍ୱାରା କରିବି, ଏଇଥିରେ ସବୁ ଦେଖୁନା, ସବୁ ସବୁ ଲୋକ ଖାଲି ସକାଳୁ ସଞ୍ଜେ କ'ଣ କରୁଛନ୍ତି, ସେ କ'ଣ ଗୋଟେ ଲୋକର କାର୍ଯ୍ୟ କ'ଣ, ଗୋଟେ ଜଡ଼ ଜଡ଼ ବ୍ୟକ୍ତିର କ'ଣ କାର୍ଯ୍ୟଟା, ଖାଲି ଜଡ଼ ଜିନିଷଟା ସଂଗ୍ରହ କରିବା, ଆଉ କିଛି ନାହିଁ ତାର। ସେଇ ଜଡ଼ କାର୍ଯ୍ୟ ଯେତେ କିଛି ଚିଦାଲୋଚନା ହେଇପାରେ ତାହା ସୁସ୍ଥ ରୂପେ କରିବାର ନାମ ହେଉଛି ଯଜ୍ଞ। ଏଇ ଜଡ଼ କାର୍ଯ୍ୟ ସୁସ୍ଥ ରୂପରେ କରିବା, ତାକୁ ଆଲୋଚନା କରି କରିବା, ଏଇଟା ହେଉଛି ବ୍ରହ୍ମ, ଏଇଟା ଜଡ଼ କାର୍ଯ୍ୟ। ଜଡ଼ କାର୍ଯ୍ୟ ଭିତରେ ଚିଦ୍ ଆଲୋଚନା କରିବ, ଗୋଟେ ଘରଟା କଲେ ତାର ଆଲୋଚନା କରିବେ, ଘର କାହିଁ କରାଯିବ, ଆପଣ ଦେଖୁନାହାନ୍ତି ଏଇ ଯେଉଁ ଘର ଗୁଡ଼ାକ ସବୁ ଘର କରାଯାଉଥିଲା ଆଗରୁ କ'ଣ କରେ, ଈଶାନ କୋଣ, ଏ କୋଣରେ ଇଏ ରହିବେ, ସେ କୋଣରେ ସବୁ ଘର ସବୁ ବାସ୍ତୁ ଦେଖିବେ, ଏଇଟା ଦେବତା ଘର, ଏଇଠି ବାୟୁ ରହିବେ, ଏଇଠି ଅଗ୍ନି ରହିବେ, ସେଠି କ'ଣ ଈଶ୍ୱରଙ୍କର ତାଙ୍କର ସବୁ ସବୁ ପର୍ଯ୍ୟାଲୋଚନା ହେଉଥିଲା ନା, ଆଉ ଘରଟା କ'ଣ ଆଗର ଭଳିଆ ଯୋଉଠିବାର ପ୍ଲଟ୍ କିଣିକି ଶ୍ମଶାନ ପାଖରେ ଘର, ସେ ଡ୍ରେନ୍ ପାଖରେ ଘର, ସବୁବେଳେ କ'ଣ ଘର କରି ବୁଝୁଥିଲେ ନା କ'ଣ, ଘରେ ଏମିତି କରିବେନି, ଯେକୌଣସି ପ୍ରକାର ଭଗବାନଙ୍କର ଆମର ଏଠି ବିଧିବିଧାନ ଅଲଗା, କାରଣ ଆମେ ତ ଅକରମ ପାଇଁ କରୁଛେ, ଆମର ଏଠି କିଛି ବିଧି ନାହିଁ, କୌଣସି ବିଧି ନାହିଁ। ଏସବୁ ଯେଉଁ କ'ଣ ହରିଣାମ ଭଲ ମନ୍ଦ ହେଲେ ଏଇ ଯେଉଁ ବିଧି ଗୁଡ଼ା କ'ଣ କହୁଛ, କ'ଣ ସେଇଟା କହୁଛ କର୍ମକାଣ୍ଡର ଯେଉଁଟା ରହିଲା, କ'ଣ ଆମର ଘର କରିବା ପାଇଁ କ'ଣ ଦରକାର ସେଇଟା କହୁଛ, ମ ବାସ୍ତୁ ଫାସ୍ତୁ ଏଗୁଡ଼ା କ'ଣ ଆମର ଶୁଦ୍ଧ ଭକ୍ତିରେ ସେଗୁଡ଼ା ସବୁ କିଛି ନାହିଁ। ଶୁଦ୍ଧ ଭକ୍ତି ଆଚରଣ କଲେ କ'ଣ ଅଛି, କିଛି ନାହିଁ। ଯେହେତୁ ଶୁଦ୍ଧ ଭକ୍ତି ଆମେ ଆଚରଣ କରୁନା, ଆମ ପାଇଁ ସବୁ ବେଦ ନିୟମଟା ଲାଗି ହେଇଯାଉଛି, କିନ୍ତୁ ସେଇଟା ସବୁ କିଛି ନାହିଁ। ଆମେ ସବୁ ଦେଖୁଛୁ ଯେ ଆମର ଗୁରୁଦେବ ଥିଲାବେଳେ ଆମେ ଦେଖିଛୁ ମନ୍ଦିର ଯଦି ସବୁ ଦେଖାଯିବ ସବୁ ମନ୍ଦିରର ବିଧି ଗୁଡ଼ିକ, କ'ଣ ଆମର ସବୁ ବାସ୍ତୁ ହିସାବରେ ହେଇଛି ନା କ'ଣ, କିଛି ହେଇନି। ଠାକୁର ରହିଛନ୍ତି କେଉଁଠି, ପୂର୍ବ ମୁହାଁ ହେଇଛନ୍ତି, ଡୋର କେଉଁଠି ରହିଛି, ଠାକୁର ପୂର୍ବ ରହିଛନ୍ତି, ଦକ୍ଷିଣ ମୁହାଁ ହେଇଛି, ଦକ୍ଷିଣ ବାସ୍ତୁ ହିସାବରେ ଦେଖିବ। ଦେଖ ଯେତେ ମନ୍ଦିର ସବୁ ଅଛନ୍ତି, ଜଗନ୍ନାଥ ମନ୍ଦିର ଦେଖ, ସେ ସବୁ ଯେତେ ମନ୍ଦିର ସବୁ ହେଇଛି ତାଙ୍କୁ ସବୁ ବାସ୍ତୁ ହିସାବରେ ହେଇଛି। ଆମର ଶୁଦ୍ଧ ଭକ୍ତିରେ ଏଗୁଡ଼ା କିଛି, ଆମେ ଆମେ ତ ହରିନାମ ହେଉଛି ଆଉ ନାମଠୁ ବଡ଼ କିଛି ନାହିଁ। ଆଉ ଯେହେତୁ ଆମେ ଶୁଦ୍ଧ ନାମ କରୁନେ, ଆମର ନାମ ଉପରେ ବିଶ୍ୱାସ ନାହିଁ, ଆମ ଉପରେ ସବୁ ଜିନିଷ ଲାଗୁ ହେଇଯିବ। ତୁମେ ବାସ୍ତୁ ମାନିଲା ପରେ ବି ତୁମ ଉପରେ ଲାଗୁ ହେବ, କାହିଁକି ତୁମ କର୍ମଫଳଟା ଅଛି, ସବୁ ତ ବାସ୍ତୁ ଦେଖିକି ଘର କରୁଛ, ପୁଣି ଏତେ ଗଣ୍ଡଗୋଳ କାହିଁ ଚଳୁଛି ତା ଭିତରେ, ବାସ୍ତୁ ଦେଖି ତ ଘର କଲ, ପୁଣି ପୁଣି ରୋଗ କାହିଁକି ହେଉଛି, ଗଣ୍ଡଗୋଳ କାହିଁକି ହେଉଛି। କିନ୍ତୁ ଏଇ ଯେଉଁ ଜିନିଷଟା ଥିଲା, ଲୋକମାନେ ଯେଉଁ ମାନୁଥିଲେ, ସେମାନେ ଜାଣୁଥିଲେ ଏଇଟା ଗୋଟେ ଘରଖଣ୍ଡ କରୁଛି, ଏଇଟା ଭଗବତ ଚିନ୍ତନରେ ରହୁଥିଲେ, ସେଥିପାଇଁ ସେ କଥାଟି କହୁଛନ୍ତି। ସୁସ୍ଥ ରୂପେ ଆଲୋଚନା କର, ଲୋକମାନେ ସବୁବେଳେ, ମୋର ଛୋଟ ପିଲାବେଳେ ମନ ଅଛି, ବହୁତ ଛୋଟ ପିଲା ମୁଁ ଥିଲି ସେତେବେଳେ, ସ୍କୁଲ ପଢ଼ିବ ହଷ୍ଟେଲ ଯାଉଥିଲି କି ନାହିଁ କେଜାଣି, ସେତେବେଳେ ଯାଇନଥିଲି ବୋଧେ, ସେତେବେଳେ ସବୁ ଘର କରିବା ପାଇଁ ବାଉଁଶ ଆଣନ୍ତି, ଯେଉଁ ଘର କରାଯାଏ କ'ଣ ତାକୁ କୁହାଯାଏ ବାବୁଲି, ସେ ବାଉଁଶକୁ ଯେଉଁ କ'ଣ ପକାନ୍ତି, ରୁହ ପକା ହୁଏ, ରୁହ ଶ୍ରେଣୀ ଯେଉଁ ପକା ହେବ ତାର ଗୋଟେ ମାପ ରହେ, ଘରର ଗୋଟେ ତାର ଗୋଟେ ମାପ ରହେ, ଏତିକି ଗଣ୍ଠରେ ଏଇଟା ରୁହ ପଡ଼ିବ, ସେ ଘରର ତାର ସବୁ କ'ଣ ସୂତା ଟାଣିକି ତାର ଯେଉଁ ସବୁ ଆସିକି ନନା କରିକି ଯିବ, ସେ ଯେଉଁ ବାଉଁଶ ଗୁଡ଼ାକ ଆସିବ, ଆମର କ'ଣ ଏବେ ଯେଉଁଠି ପାରୁଛି ସେଠୁ ବାଉଁଶ ଟାଣି ଆଣୁଛି, କାଟି ଦେଉଛି, ତାପରେ ଆଜବେଷ୍ଟ ପକେଇ ଦେଉଛି, ସେତେବେଳେ ସେମିତି ସେ ଘର କରନ୍ତିନି, ସେ ସବୁ ଗାଡ଼ି ଗାଡ଼ି ଆଗରୁ ଶଗଡ଼ ଗାଡ଼ି ଶଗଡ଼ ଗାଡ଼ିରେ ସବୁ ବାଉଁଶ ଆସିବ, ସେ ମାପ କରିବେ ଏଇ ଘରର ଏତେ ଗଣ୍ଠି ପରେ ବାଉଁଶଟା କଟା ହେବ, ଯଦି ଗଣ୍ଠି ନ ପଡ଼ୁ ସେ ବାଉଁଶଟା ସବୁ ରିଜେକ୍ଟ ହେବ, ସେମାନେ ଏଇଟା ଅମଙ୍ଗଳ, ଏଇଟା ଅଶୁଦ୍ଧି, ମାନେ ଗୋଟେ କର୍ମ କଲାବେଳେ ସବୁବେଳେ କ'ଣ ଚିନ୍ତା କରୁଥିଲେ, ଈଶ୍ୱରଙ୍କୁ ଚିନ୍ତା କରୁଥିଲେ, ଏବେ ତ ସେଗୁଡ଼ା କିଛି ନାହିଁ। ତୁମେ ତ ଈଶ୍ୱର କର୍ମ ଭଗବତ କର୍ମ କରୁନ କି ଈଶ୍ୱରଙ୍କୁ ଚିନ୍ତା କରିବ, କିଛି କର୍ମ କରୁନ, ଯେଉଁଠି ପାରେ ଯାହା କନଷ୍ଟ୍ରକ୍ସନ, ଯେଉଁଠି ପାରେ ଯେମିତି ରହିବା ଯେମିତି ଖାଇବା ଏଇଟା ସବୁ କରୁଛ, ତାହେଲେ ତୁମେ ବ୍ରହ୍ମ କ'ଣ ଇଏ କରିବ, ଆଲୋଚନା ବ୍ରହ୍ମ କ'ଣ ଅନୁଭବ କରିବ, ସେଥିପାଇଁ କହୁଛି ଚିତ୍ ଜଡ଼ ଜିନିଷକୁ ତୁମେ ଆଲୋଚନା ପର୍ଯ୍ୟାଲୋଚନା କରିବ ସେଥିରେ ଚିତ୍ ତତ୍ତ୍ୱ ପାଇବ, ସେଇଟା ହେଉଛି ବ୍ରହ୍ମ, ସରି ଯଜ୍ଞ। ଚିତ୍ ଭାବ ଜଡ଼ରେ ଆବିର୍ଭୂତ ହେଲେ ତାକୁ ବ୍ରହ୍ମ କୁହାଯାଏ, ଏ ଚିତ୍ ଭାବଟା ଯେତେବେଳେ ଜଡ଼ ବସ୍ତୁରେ ଆବିର୍ଭାବ, କାରଣ ଜଡ଼ ତ କିଛି ନାହିଁ, ସବୁ ଭଗବାନ ପାଖରୁ ଆସିଛି, ଚିତ୍ ଭାବଟାକୁ ଜଡ଼ ବସ୍ତୁରେ ଆବିର୍ଭାବ କରିବାକୁ ପଡ଼ିବ, ଚିତ୍ ଭାବଟାକୁ ଜଡ଼ ବସ୍ତୁରେ କେମିତି ଆବିର୍ଭାବ କରିବ, ଜଡ଼ ବସ୍ତୁଟା କ'ଣ, ଇଟା ସିମେଣ୍ଟ ଏଗୁଡ଼ା ସବୁ ଜଡ଼ ବସ୍ତୁ କି ନାହିଁ, କିନ୍ତୁ ସେ ମନ୍ଦିର ହେଇଗଲା ତାକୁ ଚିତ୍ ଭାବ, ସେଠି ଆଇଲେ କ'ଣ କରୁଛେ, ତା ମନ୍ଦିର ସେଠି ପ୍ରଣାମ କରି ଯାଉଛେ, ଲୋକ ମନ୍ଦିରଟାକୁ ଆସିକି ଦେଖ ଭଗବାନ ଛୁଇଁଲା ବେଳେ ଛୁଅନ୍ତି, ଆଗେ ଆସିବେ ଘରେ ଛୁଇଁକି ପ୍ରଣାମ କରିବ, ତାଙ୍କ ଘରଟାକୁ ଛୁଇଁକି ପ୍ରଣାମ କରୁଛନ୍ତି, ଏଇଟା ଗୋଟେ ଜଡ଼ ଜିନିଷଟା, ଏଠି ଚିତ୍ ଭାବ ଆସିଲା, ଜଡ଼ ବସ୍ତୁରେ ତୁମେ ତୁମେ ସେ କଥା ସେ କହୁଛନ୍ତି, ଜଡ଼ କାର୍ଯ୍ୟରେ ପର୍ଯ୍ୟାଲୋଚନା କଲେ ତୁମର ସବୁ ଯଜ୍ଞ ଭାବନା ଆସିବ, ଯଜ୍ଞ କ'ଣ ବୁଝିପାରିବ, ଆଉ ଚିତ୍ ବସ୍ତୁକୁ ଜଡ଼ରେ ଆବିର୍ଭାବ କରିବାକୁ ପଡ଼େ, ତାକୁ ବ୍ରହ୍ମ କୁହାଯାଏ, ସବୁ ଚିତ୍ ବସ୍ତୁ, ସରି ଜଡ଼ ବସ୍ତୁରେ ଚିତ୍ ଭାବକୁ ଆଣିବା, ବସ୍ତୁଗୁଡ଼ା ଜଡ଼ କି ନାହିଁ, ସବୁ ଜଡ଼ ବସ୍ତୁ, ତାକୁ ଚିତ୍ ଭାବ ଆଣିବା, ଏଇଟା ଭଗବାନଙ୍କ ସେବାରେ ଲାଗିବ, ଏଇଟା ଏଇଟା ଭଗବାନଙ୍କର ଅଂଶ, ଏଇଟା ହେଉଛି ବ୍ରହ୍ମ। ଆଚ୍ଛା, ସେଇ ବ୍ରହ୍ମ ମୋର ଜ୍ୟୋତି ବା କିରଣ ପୁଞ୍ଜ, ଏ ବ୍ରହ୍ମ ପ୍ରଣମ ବ୍ରହ୍ମ ହବି ବ୍ରହ୍ମେଣ, ଏଇଟାକୁ ସେ ଅର୍ଥ କରୁଛନ୍ତି, ଇଏ ମୋର ହେଉଛି କିରଣ ପୁଞ୍ଜ, ଅର୍ପଣ ହବି ଅଗ୍ନି ହୁତା ଏବଂ ଫଳ ଏ ପାଞ୍ଚଟି ଯଜ୍ଞର ଅଙ୍ଗ, ଏଠି କହିଲେ ନା ସବୁ ବ୍ରହ୍ମପ୍ରଣ ବ୍ରହ୍ମ ହି ବ୍ରହ୍ମ ବ୍ରହ୍ମାଣାହୃତମ ବ୍ରହ୍ମୀଭୂତି ଗନ୍ତବ୍ୟମ ବ୍ରହ୍ମକର୍ମ ସମାଧିନା, ଏଇ ପାଞ୍ଚଟା ଜିନିଷ ହେଉଛନ୍ତି ସବୁ ବ୍ରହ୍ମ, ୟାର ଅର୍ଥଟା ଇଏ କହିବେ କିଏ ସ୍ପଷ୍ଟ ଯେମିତି ପ୍ରଭୁପାଦ କହିଦେଲେ କୃଷ୍ଣ ଚେତନାର କର୍ମ କରିବା, ସବୁ ହେଉଛି କୃଷ୍ଣ ଚେତନା କର୍ମ ହେଉଛି ବ୍ରହ୍ମ, ସିଦ୍ଧସ୍ୱାମୀ ସ୍ପଷ୍ଟ ଅର୍ଥ କରିବା। ପାଞ୍ଚଟି ଯେତେବେଳେ ବ୍ରହ୍ମର ଅଧିଷ୍ଠାନ ହୁଏ ସେତେବେଳେ ତାକୁ ଯଜ୍ଞ କୁହାଯାଏ। ଖାଲି ଘିଅ ପୋଡ଼ିଦେଲେ ବା ସୁହାଗ କରିଦେଲେ ପାଞ୍ଚଟା ଜିନିଷ ତୁମର ଯଜ୍ଞରେ ବ୍ରହ୍ମ ଅଧିଷ୍ଠାନ ହବ। କ'ଣ କ'ଣ ହବ କହୁଛନ୍ତି ଆଗେ, ଅର୍ପଣ, ଯେଉଁ ଅର୍ପଣ କରୁଛ, ଯାହା ସବୁ ଜିନିଷ ଅର୍ପଣ କରୁଛ, କ'ଣ କ'ଣ ଅର୍ପଣ କରୁଛ, ବ୍ରହ୍ମ ଫଳ ଫୁଲ ଯାହା ସବୁ ଯଜ୍ଞରେ ଅର୍ପଣ କରୁଛ, ଆଉ ହବି, ହବି ମାନେ ଯଜ୍ଞ ପାଇଁ ଯାହା ଜିନିଷ ଲାଗୁଛି, ଆଉ ଅଗ୍ନି, ଅଗ୍ନି ବି ବ୍ରହ୍ମ, ଘୃତ ବି ବ୍ରହ୍ମ, ଅର୍ପଣ ହେଉଥିବା ଦ୍ରବ୍ୟ ବି ବ୍ରହ୍ମ, ହୋତା ବି ବ୍ରହ୍ମ, ଆଉ ଯଜ୍ଞର ଯେଉଁ ଫଳ ମିଳୁଛି ସେ ବି ବ୍ରହ୍ମ। ଏଇଟାକୁ ପ୍ରଭୁ ସେଥିପାଇଁ ଲେଖିଲେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ଯିଏ ଅଛି ସବୁଗୁଡ଼ିକ ଅର୍ପଣ କଲା କୃଷ୍ଣଙ୍କୁ, ଏଇଟା ବ୍ରହ୍ମକର୍ମ ହେଇଗଲା। କର୍ମକୁ ବ୍ରହ୍ମାତ୍ମକ କରିବାକୁ ହୁଏ, ଯାହାର ଚିତ୍ତ ଏକାଗ୍ର ରୂପ ସମାଧି ହୁଏ ସେ ସମସ୍ତ କର୍ମକୁ ଯଜ୍ଞ ରୂପେ ଅନୁଷ୍ଠାନ କରେ। ସବୁ କର୍ମଗୁଡ଼ାକ ଯଜ୍ଞ, କ'ଣ ଘିଅ ଡାଳିଲେ ଖାଲି କ'ଣ ଯଜ୍ଞ ନା, ବାର ପ୍ରକାର ଯଜ୍ଞ କହିବେ ଆଗକୁ ଆସିବ। ଯଜ୍ଞ କଲେ ଲୋକମାନେ କ'ଣ ବୁଝନ୍ତି, ନାମଯଜ୍ଞ, ନାମଯଜ୍ଞ କୁହନ୍ତିନି, ନାମଯଜ୍ଞ ହେଉଛି ନାମ କ'ଣ, ଏଠି ଯଜ୍ଞ ହେଉଛି କି, ଏଠି କୀର୍ତ୍ତନ ହେଉଛି, ସେଟା ଯଜ୍ଞ। ଦ୍ରବ୍ୟ ଯଜ୍ଞ ଯେଉଁ ଦାନ କରାଯାଏ ସେଟା ଦ୍ରବ୍ୟ ଯଜ୍ଞ, ଶ୍ରଦ୍ଧା ଯଜ୍ଞ, ଯାହା ବିଷ୍ଣୁଙ୍କର ପ୍ରତିବିଧାନ ପାଇଁ ବ୍ରହ୍ମଚେତନାରେ କରାଗଲା ସେଟା ସବୁ ଯଜ୍ଞ ନା ଆଣିଯିବ। ଲୋକ ତ ସାଧାରଣ ଲୋକ ଏଗୁଡ଼ା କିଛି ବୁଝନ୍ତିନି, ଯଜ୍ଞ ମାନେ କ'ଣ, ଘିଅ ଢଳା ହେଲେ ସେ ଡାଳିଲେ ଘିଅ ହଉ କ'ଣ ହଉ, ଢାଳିକି ସୁହା ସୁହା କଲା ମାନେ ଲୋକ ବୁଝିବା ହେଲା ଯଜ୍ଞ। ଯଜ୍ଞର ଅର୍ଥ ଏଠି ସେ ଦେଉଛନ୍ତି। ପାଞ୍ଚଟି ଅଙ୍ଗ ଯେତେବେଳେ ବ୍ରହ୍ମାଧିଷ୍ଠାନ ହୁଏ ସେତେବେଳେ ତା ଯଜ୍ଞ ହୁଏ। କର୍ମକୁ ବ୍ରହ୍ମାତ୍ମକ କରିବା କରିଲେ ତା ସେଥିରେ ଯାହାର ଚିତ୍ତ ଏକାଗ୍ର ରୂପ ସମାଧି ରହେ ସେ ସମସ୍ତ କର୍ମକୁ ଯଜ୍ଞ ରୂପେ ଅନୁଷ୍ଠାନ କରେ। ସମସ୍ତ କର୍ମଟାକୁ ବ୍ରହ୍ମାତ୍ମକ କରିବାକୁ ପଡ଼ିବ, କାହା ପାଇଁ କରୁଛି, ବ୍ରହ୍ମାଙ୍କ ପାଇଁ, କୃଷ୍ଣଙ୍କ ପାଇଁ। ମହାପ୍ରଭୁ ଶିକ୍ଷା ଦେଇଛନ୍ତି ଯେତେବେଳେ ବ୍ରହ୍ମ ଅର୍ଥ ଆସିବ ସେତେବେଳେ କାହାକୁ ନେବ, ବ୍ରହ୍ମ ଶବ୍ଦ ବୃହତ୍ ବସ୍ତୁ ସ୍ୱୟଂ ଭଗବାନ, ମହାପ୍ରଭୁ ଆମକୁ ଶିକ୍ଷା ଦେଇଯାଇଛନ୍ତି। ସେଥିପାଇଁ ପ୍ରଭୁ ସବୁ ଟ୍ରାନ୍ସଲେଟ୍ କରୁଛନ୍ତି, କୃଷ୍ଣ ଚେତନା, କୃଷ୍ଣ ଚେତନା। ଗୀତ ଭାଗବତର ସାର କ'ଣ, ଗୀତାର ସାର କ'ଣ, ଭକ୍ତି କରିବା, ମନୋନା ହଉ ମଦ ଭକ୍ତି ନା, ତେଣୁ ଯାହା ଅର୍ଥରେ ଭକ୍ତି ଲେଖିଲେ କି ଦୋଷ ନାହିଁ। ଆମେ ଫିଲୋସଫି ଦର୍ଶନ ଜାଣିବା ପାଇଁ, ଜ୍ଞାନ ସାଧାରଣ ଲୋକ ଗୋଟେ କି କାଉଣ୍ଟର କରିବ, ସମ୍ପ୍ରଦାୟର ଗୋଟେ ମର୍ଯ୍ୟାଦା ରହିବ, ଶିକ୍ଷା ରହିବ, ଆମେ ସେଥିପାଇଁ ତତ୍ତ୍ୱ ଆଲୋଚନା କରୁଛେ। କିନ୍ତୁ ଶେଷ ହେଲା ତୁମେ ଯେତେ ତତ୍ତ୍ୱ ଜାଣିଲେ ବି କୃଷ୍ଣଙ୍କୁ ଭକ୍ତି କରିବାକୁ ପଡ଼ିବ, କୃଷ୍ଣଙ୍କ ଭକ୍ତ ହେବାକୁ ପଡ଼ିବ। କିଏ ଆସିବ ଜଣଙ୍କୁ ପଚାରିଦେବ, କିଏ ଗୋଟେ ସନ୍ଦେହ କରିବ, ଆଚାର୍ଯ୍ୟ ଗୁରୁବର୍ଗ ମାନେ କାହିଁକି ତତ୍ତ୍ୱ ଆଲୋଚନା କରନ୍ତି, ଶିଷ୍ୟ ଭକ୍ତି କରିବେ ଯେ ଭକ୍ତିର ଶିଷ୍ୟର ସନ୍ଦେହ ରହୁଛି, ସେ ଯେତେବେଳେ ଗୀତାଟା ପଡ଼ିବ ସେ କ'ଣ ଏଇଟା ବ୍ରହ୍ମ ଲେଖା ହେଇଛି, ଏଠି କ'ଣ ଲେଖା ହେଲା କୃଷ୍ଣ ଚେତନା, ବ୍ରହ୍ମ ଶବ୍ଦର ଅର୍ଥ ବୁଝିବ, ବ୍ରହ୍ମ ଅର୍ଥ ବୃହତ ବସ୍ତୁ ସ୍ୱୟଂ ଭଗବାନ, ଭଗବାନଙ୍କୁ ହିଁ ବୁଝାନ୍ତି। ସେଥିରେ ଅର୍ପଣ, ହବି, ଅଗ୍ନି, ହୋତା ଏବଂ ସୁସତ୍ତା ସମୁଦାୟ ବ୍ରହ୍ମାତ୍ମକ, ସବୁ ହେଉଛି ବ୍ରହ୍ମ, ଅତେ ତାହାର ଗତି ହିଁ ବ୍ରହ୍ମ, ସେ ବ୍ରହ୍ମଙ୍କୁ ହିଁ ଯିବ। ଭକ୍ତିମୟ ଠାକୁର ଲେଖିଲେ, ବଳଦେବ ଦାସ ସନ୍ତ ଯାହା ଲେଖିଛନ୍ତି ତାର ସାର ସିଦ୍ଧସ୍ୱାମୀ ବହୁତ ସୁନ୍ଦର ଲେଖିଦେଇଛନ୍ତି। ତଦୈବଂ ପରମେଶ୍ୱର ଆରାଧନ ଲକ୍ଷଣ କର୍ମମ୍ ଜ୍ଞାନ, ତଦ୍ ଏବଂ ଏଇଭଳି ଭାବରେ ପରମେଶ୍ୱର ଆରାଧନ ଲକ୍ଷଣ କର୍ମମ୍ ଜ୍ଞାନମ୍, ଜ୍ଞାନ କ'ଣ, ପରମେଶ୍ୱରଙ୍କର ଆରାଧନା ଲକ୍ଷଣ କର୍ମ ହେଉଛି ଜ୍ଞାନ। ପୂର୍ବରୁ ଯେଉଁ ଶ୍ଳୋକ ସବୁ କହିଲେ, ଗତ ସଂଘର୍ଷ ମୁକ୍ତସ୍ୟ ଜ୍ଞାନାବସ୍ଥିତ ଚେତସ, ସେ ଜ୍ଞାନଟା କ'ଣ, ସେଥିପାଇଁ ପୂର୍ବତ କୃଷ୍ଣ ଚେତନା ଲେଖୁଛନ୍ତି, ବୁଝିବାଟା ବହୁତ କଷ୍ଟ ନା, କାହିଁକି କୃଷ୍ଣ ଚେତନା ଲେଖୁଛନ୍ତି, ସେମିତି ମନକୁ ମନ ଲେଖିଦେଇ ନାହାନ୍ତି, ସେ ଆଚାର୍ଯ୍ୟମାନଙ୍କର ଜିନିଷରୁ ଆଣିକି ସାର ଝିଅଟା ମୁଁ ଦେଇଦେଇଛି, ଜିଷ୍ଟ ଦେଇଦେଇଛନ୍ତି, ତୁମେ ଏତେ କନଫ୍ୟୁଜନ୍ରେ ପଢ଼ନି ସବୁ, ଏଠି ସେ କଥା ଲେଖୁଛନ୍ତି। ତଦୈବଂ ପରମେଶ୍ୱର ଆରାଧନା ଲକ୍ଷଣମ୍ କର୍ମମ୍ ଜ୍ଞାନମ୍, ପରମେଶ୍ୱରଙ୍କୁ ଆରାଧନା କରିବା ଲକ୍ଷଣ ହେଉଛି କର୍ମ, ହେଉଛି ଜ୍ଞାନ। ହେତୁତ୍ୱେନ ବନ୍ଧକତ୍ୱ ଅଭାବାତ୍, ଏ ପରମେଶ୍ୱର ଆରାଧନା ଲକ୍ଷଣଙ୍କ କର୍ମ ହେଉଛି ଜ୍ଞାନ, ଏ ଜ୍ଞାନ ହେଇଗଲେ ଇଏ କ'ଣ ହେବ, ବନ୍ଧକତ୍ୱ ଅଭାବାତ୍, ଏ ବନ୍ଧନ, କର୍ମର ବନ୍ଧନ କେବେ ହେବ ନାହିଁ, ମାନେ କର୍ମ ଯେକୌଣସି ଭାବରେ ଦୋଷଯୁକ୍ତ, ଯେମିତି ଅଗ୍ନି ଜଳିଲେ, ଅଗ୍ନି ଜଳିଲେ କ'ଣ ହେବ ମୋତେ କୁହ, ଅଗ୍ନି ସାଙ୍ଗରେ ଆଉ ଗୋଟେ ତାର ଆସିବ, କ'ଣ ଆସିବ, ଧୂଆଁ ଆସିବ କି ନାହିଁ, ଧୂମ୍ରଟା ରହିବ, ଧୂମ୍ରଟା ତୁମେ ଅଲଗା କରିପାରିବନି ଅଗ୍ନିର, ଅଗ୍ନିଟା କ'ଣ ଆଗେ ଧୂଆଁ ହେଉଛି, କେତେବେଳେ ଜଳିଗଲା ପରେ ବି କ'ଣ ଧୂଆଁ ବାହାରୁନି, ପାରିବ ନା ଆଉ। ସେଭଳିଆ କର୍ମଟା ଗୋଟେ ଦୋଷଯୁକ୍ତ ଜିନିଷ, ଯେତେ ଠିକ୍ କର୍ମ କର, ନ୍ୟାୟରେ କର୍ମ କର, ତୁମେ କେବେ ନା କେବେ ଦୋଷ କରୁଛ, କେବେ ତ ଭୁଲ କରିନି, କେତେବେଳେ ତମ ଗୁଣ ଚାଲିଲା ଭୁଲ କରିଦେବ। ଜଣେ ଗୋଟେ ଗୁଣରେ କେବେ ସ୍ଥିର ରହିପାରିବନି, ସବୁବେଳେ ଗୁଣରେ ପରିବର୍ତ୍ତନ ହେଉଛି। ଗୋଟିଏ ଗୁଣ ରହିବାକୁ ହେଲେ କିଏ ଆମ ଗୁଣଟାକୁ କଣ୍ଟ୍ରୋଲ କରିବ? ଆମେ କଣ୍ଟ୍ରୋଲ କରିବା ଗୁଣକୁ ନା ଭଗବାନ କଣ୍ଟ୍ରୋଲ କରିବେ? ଭଗବାନଙ୍କ ସେବା ଭିତରେ ତ କରୁ କରୁ ତୁମର ରଜଗୁଣ ତମ ଗୁଣ ଚାଲି ଆସୁଛି, ଆଉ ଆଉ ଗୁଣର କେତେ ପ୍ରକ୍ରିୟାଟା ଜାଣିପାରୁନ ନା? ଗୁଣର କେତେ କେତେ ପାୱାରଫୁଲ, ଗୁଣଟା କେତେ ପାୱାରଫୁଲ ତୁମେ ଦେଖ। ଭଜନ କରୁ କରୁ, ଭଗବାନଙ୍କର ଭକ୍ତି କରୁ କରୁ ରଜଗୁଣ ତମ ଗୁଣ ପଶି ଯାଉଛି, ତାହେଲେ ଆମେ କେମିତି କଣ୍ଟ୍ରୋଲ କରିବା? ଆମେ ତ ସେବା କରିବା ପାଇଁ ଆସିଥିଲେ, ଘରଦ୍ୱାର ଛାଡ଼ିଥିଲେ, ଏଠି ଆସିକି ରହୁ ରହୁ ଦେଖିଲ ରଜଗୁଣ ତମ ଗୁଣ ପଶିକି କୁଆଡ଼େ କ'ଣ ହେଇଗଲାଣି, କେତେ କାଣ୍ଡ କାରଖାନା କୁଆଡ଼େ କ'ଣ ହେଲା ଚାଲିଛି, ତାର କେମିତି ହେଉଛି ଏଇଟା? ଗୁଣବଳ ଗୁଣବଳ ବଳବାନ କି ଆମେ ବଳବାନ, ଆମେ ଦେଖିବା ଚିନ୍ତା କରି, ତାହେଲେ ଆମେ କଣ୍ଟ୍ରୋଲ କରିପାରିବା ନା ଗୁଣକୁ ନା ଭଗବାନ କଣ୍ଟ୍ରୋଲ କରିବେ? ସେଥିପାଇଁ ଆମେ କେବେ ଠିକ୍ କର୍ମ କରିପାରିବାନି, କେତେବେଳେ ଚାଲି ଆସିବ କେଉଁ ଗୁଣ କିଏ କ'ଣ କରିଦେବ ହିସାବ ପତ୍ର ନାହିଁ। ଭକ୍ତି କରୁ କରୁ ତୁଳସୀ ମାଳି ପକେଇକି ତିଳକ କରିକି ହରିନାମ କରିକି ଚୋଳମାଳା ଜପ କରି ଭଗବାନ ସେବା କରୁ କରୁ ପୋଷିଗଲାଣି ସେ, ଆମେ କ'ଣ ଅଟକିକି ରଖିବା? ତ ଭଗବାନଙ୍କୁ ପ୍ରାର୍ଥନା କଲେ, ଭକ୍ତିରେ ଲାଗିକି ରହିଲେ, ସେ ତାଙ୍କର କରୁଣାରୁ ହିଁ କେବଳ ସିଏ ହିଁ ଆମକୁ ଗୁଣମୁକ୍ତ କରିବେ, ନହେଲେ ଏଟା ସମ୍ଭବ ନୁହେଁ। ଗୁଣର ଭାରି ଶକ୍ତି ରହିଛି ଆଉ, ଦୂରତ୍ୱ କହିଲେ ମାୟାଟା କ'ଣ ଏହା କହିଲେ ନା ଆଉ, ମମ ମାୟା ଦୂରତ୍ୱ ତ୍ରିଭୀର ନା କ'ଣ ଆରମ୍ଭ କ'ଣ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୱ, ମୋ ମାୟାଟା କ'ଣ ଏଇ ଗୁଣମୟୀ ମାୟା, ଭାରି ଦୂରତ୍ୱ ୟା ଭକ୍ତିରେ ପୋଷିକି ପଳେଇ ଆସୁଛି ଆଉ। କର୍ମଜୀବନ କଥା କ'ଣ କହିବା? ଭକ୍ତିରେ ତୁମେ ପୁଣି ମହାପ୍ରସାଦ ପାଇକି ତିଳକ କରିକି ମାଳି କରିକି ହରିନାମ କରିକି ଭାଗବତ ବୁଡ଼ ବୁଡ଼ ପଳେଇଲାଣି ଗୁଣ, ଆମେ କ'ଣ ଅଟକେଇ ରଖିବା? ସିଏ କେତେବେଳେ ସିଏ ଯେତେବେଳେ ଆମକୁ ଚାହିଁବେ ସେଥିପାଇଁ ସେ କଥା କହୁଛନ୍ତି, ଏଥିରେ ବନ୍ଧକ ନାହିଁ। ଆରୁଢ଼ ଅବସ୍ଥା ଆସ୍ତୁ ଅକର୍ତ୍ତା ଆତ୍ମଜ୍ଞାନ ବାଧିତ ସ୍ୱାଭାବିକ ସ୍ୱାଭାବିକମପି କର୍ମ ଅକର୍ମ ବ୍ୟତି କର୍ମଣା କର୍ମଣି ଯ ଅକର୍ମଣି ପଶ୍ୟତ। ସେ ଦୋଷ ବେଳେବେଳେ ଏତେ ସୁନ୍ଦର ସବୁ ଜିନିଷକୁ ଦେଇଦେଇଛନ୍ତି, ପୁରା ତାଙ୍କ କମେଣ୍ଟରିକୁ ସବୁ ଫଲୋ କରୁଛନ୍ତି ନା, ଯେଉଁଠି ବହୁତ ବଡ଼ କମ୍ପ୍ଲିକେଟେଡ୍ ଜିନିଷଟା ଥିବ ତାଙ୍କ ହିଁ କତିରେ ସମାଧାନ ହେଇଛି, ତାକୁ ହିଁ ସବୁ ଆଚାର୍ଯ୍ୟମାନେ ଫଲୋ କରିଛନ୍ତି। ଆରୁଢ଼ ଅବସ୍ଥା ଆସ୍ତୁ, ଆରୁଢ଼ ଅବସ୍ଥାରେ ଯିଏ ଯୋଗାରୂଢ଼ ଅବସ୍ଥାକୁ ଚାଲିଗଲେ, ଅକର୍ତ୍ତାତ୍ମ ଜ୍ଞାନ ଏନ ବାଧିତ୍ୱାତ୍, ମୁଁ କିଛି କର୍ମ ଅକର୍ତ୍ତା, ମୁଁ କର୍ମ କରୁନାହିଁ, ସ୍ୱାଭାବିକ ବି କର୍ମ ଅକର୍ମ। ସେ ଯୁଗାରୂଢ଼ ଅବସ୍ଥାକୁ ପଳେଇଗଲା, ଯୁଗାରୂଢ଼ ଅବସ୍ଥା ମାନେ କ'ଣ? ଯୁଗରେ ପରଫେକ୍ସନ୍ ପାଇଗଲା, ଯେମିତି ପ୍ରଭୁ କର୍ମମ୍ ପ୍ରବିଲିୟତେ ପ୍ରବଞ୍ଚିତମ୍, ପୂର୍ବ ଶ୍ଳୋକରେ କ'ଣ କହିଲେ? କର୍ମ ସମଗ୍ରମ୍ ପ୍ରବିଲିୟତେ, ଏଟା ବି କୁହା ହେଇଗଲା। ସେ କେତେ ସାଇଣ୍ଟିଫିକାଲି ଗୋଟେ ଗୋଟେ ଟୀକାକୁ ସୁଧର ଧରି ଆସୁଛନ୍ତି, କାରଣ ଏଟାକୁ ସବଳ ମନେ ରଖିବ, ଗୋଟେ ଗୀତା ଭଗବାନଙ୍କର ବାଣୀ, ଭଗବାନ କହିଛନ୍ତି, ଭଗବାନ ଏଟା ଷ୍ଟେଟମେଣ୍ଟ ଦେଉଛନ୍ତି, ବହୁତ ମନେ ରଖିବାକୁ ପଡ଼ିବ। ଆଉ କ'ଣ ଏଟା କେଉଁ ଷ୍ଟେଟମେଣ୍ଟ? ସର୍ବ ଉପନିଷଦ ଗାଓ, ସବୁ ଉପନିଷଦ, ସର୍ବ ଉପନିଷଦ ଗାଓ ଦୁଗ୍ଧ ଗୋପାଳନନ୍ଦନ, ସବୁ ଉପନିଷଦର ସାରା ଜିନିଷଟା ନା ଗୀତା, ଭଗବାନଙ୍କ ବାଣୀ, ଏଟା ଡାଇରେକ୍ଟ ବାଣୀ। ସେଥିପାଇଁ ସମ୍ବାଦ ସବୁ ଜିନିଷ ଲକ୍ଷ୍ୟ କରୁଛନ୍ତି। ଅକର୍ମ କ'ଣ କୁହାଗଲା? ତ କହିଲେ ଅକର୍ମ କର୍ମଣି ପଶ୍ୟତ। ତେଇଶ ଶ୍ଳୋକରେ କ'ଣ କହିଲେ? ସମଗ୍ର ପ୍ରବିଲିୟତେ ପ୍ରପଞ୍ଚିତମ୍, ଏଟା ପ୍ରପଞ୍ଚନା କଲେ। ଇଦାନୀ ବର୍ତ୍ତମାନ ଏ ବ୍ରହ୍ମକର୍ମ ଶ୍ଳୋକକୁ ଅର୍ଥ କରୁଛନ୍ତି। ଇଦାନୀ କର୍ମାଣି ତତ୍ ଅଙ୍ଗେଶୁ ଚ ବ୍ରହ୍ମ ଏବ ଅନୁସୃତମ ଅନୁସ୍ୟୁତମ ପଶ୍ୟତଃ କର୍ମ ପ୍ରବିଲିୟ ମାହ। ଏବେ କର୍ମ ଆଉ ତାର ଅଙ୍ଗକୁ ସବୁ ବ୍ରହ୍ମ ଭାବନାରେ ଦେଖିଲେ ତୁମେ କର୍ମକୁ ନଷ୍ଟ କରିପାରିବ ସବୁଗୁଡ଼ାକୁ। ଏଇ ଯେଉଁ ସେବାପତ୍ର, ଏଇଗୁଡ଼ାକ ସବୁ କୃଷ୍ଣ ଚେତନ ଯେଉଁ ସେବା ଗୁଡ଼ା, ଝାଡ଼ୁ ମାରିବା ହଉ, ଏଇଟା ହଉ, ସେଇଟା ହଉ, ଏଗୁଡ଼ା ତ ସବୁ ଜ୍ଞାନ, ଏଇଟା ସବୁ ଗୀତା ଭାଗବତ, ଏଇଟା କାହିଁକି ଡିସ୍କସନ୍? ମୁଁ ସେଥିପାଇଁ ଚୁଜ୍ କଲି ଏଗୁଡ଼ାକୁ, ନା ନା ଏଗୁଡ଼ା ସବୁ ଜାଣିବା ଦରକାର, ନହେଲେ ସିଦ୍ଧାନ୍ତଗୁଡ଼ାକ ସମସ୍ତେ କ'ଣ ମୁଁ ଝାଡ଼ୁ ମାରିବି? ମୁଁ ପ୍ରଚାର କରିବାକୁ ଯିବି, ମୁଁ କାହିଁ ଏଠି ଗୋଟେ ଝାଡ଼ୁ ମାରିବାକୁ ଯିବି, ମୁଁ କାହିଁ ଏଠିକି କରିବି? କ'ଣ ଲେବୋରେଟୋରୀ କାମ କରିବ ନା କ'ଣ? ଲେବର ଯେଉଁଠି କାମ କଲା ତୁମେ କ'ଣ କଲା? ତୁମେ ତ ବ୍ରହ୍ମକର୍ମ କିଛି କଲନି, ତ ତୁମର ଜ୍ଞାନଗୁଡ଼ାକ ବି କିଛି ନାହିଁ, ମଠ ମନ୍ଦିର ଅଫିସ୍ ହେଇଯିବ ଯେ ସେସବୁ, ଅଫିସରେ ଷ୍ଟାଫ୍ ରଖିଲା ବେଳେ ଷ୍ଟାଫ୍ ରଖା ହଉଥିବ, ଏଗୁଡ଼ା ସବୁ ଶିକ୍ଷା, ଏଗୁଡ଼ା ଶିକ୍ଷା ନୁହେଁ ନା, ଏଇଟା ସବୁ ବ୍ରହ୍ମକର୍ମ। ତୁମର ଯଦି ଏଇଟା ବ୍ରହ୍ମକର୍ମ ଆସିବନି, ଭଗବାନଙ୍କର ପାଖରେ ଏଇଟା ବ୍ରହ୍ମକର୍ମ ଆସିବ, ତୁମେ ପ୍ରଚାର କଲେ ବ୍ରହ୍ମକର୍ମ କେମିତି ଆସିବ? ସେଟା କହିବ ମୁଁ କରୁଛି, ମୁଁ ଡିଭୋଟି ତିଆରି କଲି, ମୁଁ ମନ୍ଦିର କଲି, ଫାଇଟିଙ୍ଗ ଲାଗିବ, ମୋତେ ଏମିତି କାହିଁ କରାହେଲା, ମୁଁ ସେମିତି କାହିଁ କରାହେଲା, ବ୍ରହ୍ମକର୍ମଟା କ'ଣ ବୁଝିପାରିବନି ତୁମେ? ଆମର ଏଠି ସେ ସେଥିପାଇଁ ସେ କହୁଛନ୍ତି ଇଦାନୀ କର୍ମାଣି ତଦ ଅଙ୍ଗିଛୁ ଅଙ୍ଗେଷୁ କର୍ମ ଆଉ ତାର ଅଙ୍ଗ ଗୁଡ଼ିକ ବ୍ରହ୍ମୈବ ଅନୁସୂତ ଅପଶ୍ୟତ, ଏସବୁ ବ୍ରହ୍ମ ସାଙ୍ଗରେ ଅଛନ୍ତି, ଜଡ଼ିତ ହେଇକି ଅଛନ୍ତି। କର୍ମ ପ୍ରବିଲିୟମ ଆହ, ଏଥିରେ ବି କର୍ମ ନଷ୍ଟ ହେଇଯିବ। ବ୍ରହ୍ମାର୍ପଣମ ଇତି ଅର୍ଥତି ଇତି ଅନ୍ୟ ଅର୍ପଣମ, ଏଠି କହିଲେ ନା ବ୍ରହ୍ମାର୍ପଣମ ଯେଉଁଟା ଅର୍ପଣ କରାଯାଏ ସମ୍ୟକ ଭାବରେ ତାକୁ ଅର୍ପଣ କରାଯାଏ। ସୃବାଦି ସୃବ ମାନେ କ'ଣ ଘୃତ ଯେଉଁଟା ପକାଯାଏ, ସୃବ ମାନେ ଆସୃବାଦି ମାନେ ଯେଉଁ କାଠରେ ବି ଥାଏ ନା, କାଠରେ ଏଇଟା ପକାଏ, ସେଇଟା ସେଇଟା ବି ବ୍ରହ୍ମ ବୋଲି ଚିନ୍ତା କରିବ। କାରଣ ସବୁ ତ ବ୍ରହ୍ମ ଦେଖିବ, ଆଉ ତା ବ୍ରହ୍ମ ଦୃଷ୍ଟିଟା କେମିତି ଆସିବ, ସବୁ କୃଷ୍ଣ ଚେତନ ଲାଗିବ। ଆମେ କ'ଣ ଆମେ ଭାବିବା ନାହିଁ କୃଷ୍ଣ ଏଇଠି ରହୁଛନ୍ତି, ମହାପ୍ରଭୁ ଏଇଠି ରହୁଛନ୍ତି, ରାଧାମାଧବ ଏଇଠି ରହୁଛନ୍ତି, ଏଇଟା ବ୍ରହ୍ମ ଆଉ ଏଇ ଅଲ୍ଟ୍ରାଟା ବ୍ରହ୍ମ ନୁହେଁ। ଆମେ ଆସୁଛେ କ'ଣ ଆମ ଦୃଷ୍ଟିଟା ସେୟା ନା, ଏଇଟା ଅପରିଷ୍କାର ହେଇଗଲେ, ଆରେ ସେ ବା ଏଇଠି ରହୁଛନ୍ତି, ଏଇଟା ଅପରିଷ୍କାର ତାଙ୍କର ଅପରିଷ୍କାର, ତୁମ ଘରଟା ଅପରିଷ୍କାର ହେଲେ ତୁମକୁ ଅପରିଷ୍କାର ଲାଗୁଛି ନା, ତୁମକୁ ଅପରିଷ୍କାର ଲାଗୁଛି ନା ନାହିଁ? ଯେତେବେଳେ ତୁମର ଘରଟା ଅପରିଷ୍କାର ତୁମକୁ କ'ଣ ଲାଗୁଛି? ଏ ଅପରିଷ୍କାର ଲାଗୁଛି। ଆରେ ଘରଟା ଅପରିଷ୍କାର ତୁମକୁ କାହିଁ ଅପରିଷ୍କାର ଲାଗୁଛି? କାରଣ ତୁମେ ସେଇଠି ରହୁଛ। ଭଗବାନଙ୍କର ଏସବୁ ଜିନିଷଟା ଏମିତି ଦେଖାଯାଏ, ଏସବୁ ବ୍ରହ୍ମବୁଦ୍ଧି, ପ୍ରତ୍ୟେକ ଜିନିଷ ହେଉଛି ଭଗବାନଙ୍କର। କର୍ମର ତା ଅଙ୍ଗ ଗୁଡ଼ିକ ସବୁ କହିଲେ ବ୍ରହ୍ମାତ୍ମ କରିବାକୁ ପଡ଼ିବ। ତେଣୁ ଏଇ ଯେଉଁ କ'ଣ କହୁଛ, ଏଠି କହିଲେ ସୃବାଦି, ସୃବ ମାନେ କ'ଣ ଖାଲି ସିନା ଯେତେବେଳେ ଆହୁତି ଦେଉଛ ତାର ପୁଣି ଘିଅ ରହୁଛି ନା ନାହିଁ ଗୋଟେ ପାତ୍ରରେ, ଗୋଟେ ପାତ୍ରରେ ଘିଅ ଘୃତ ରହୁଛି, ତାପରେ ଆମେ ଆହୁତି ଦେଉଛେ, ସେଇଟା ବି ବ୍ରହ୍ମ ବୋଲି ଦେଖିବ। ବ୍ରହ୍ମୈବ ଅର୍ପ୍ୟମାଣମ ହବିରପି ଘୃତାଧିକମ ବ୍ରହ୍ମ, ଏ ଘୃତ ବି ବ୍ରହ୍ମ, ବ୍ରହ୍ମକୁ ଦିଆଯାଉଛି ଆଉ, ଆଉ ସବୁ ତ ଭଗବାନ ପାଖରୁ ଆସିଛି ଆଉ କ'ଣ। ବ୍ରହ୍ମେ ଅଗ୍ନିସ୍ ତସ୍ମିନ୍ ବ୍ରହ୍ମଣ କର୍ତ୍ତା ଆହୁତମ, ବ୍ରହ୍ମଜ୍ଞ ବ୍ରହ୍ମଣ ଆହୁତମ, ସେଇଟା କହୁଛନ୍ତି ବ୍ରହ୍ମ ହେଉଛି, ଏ ଅଗ୍ନି ହେଉଛି ବ୍ରହ୍ମ, ବ୍ରହ୍ମେଣ ବ୍ରହ୍ମଣ ଆହୁତମ, ବ୍ରହ୍ମଣ କହିଲେ କର୍ତ୍ତା, ଯିଏ କର୍ତ୍ତା ସେ ବି ବ୍ରହ୍ମ। ହୋମ ଅଗ୍ନିଶ୍ଚ କର୍ତ୍ତା କ୍ରିୟାଂଚ ବ୍ରହ୍ମେବ ଇତି ଅର୍ଥ, ହୋମ ଅଗ୍ନି କର୍ତ୍ତା କ୍ରିୟା ସବୁ ହେଉଛି ବ୍ରହ୍ମ, ଏବଂ ବ୍ରହ୍ମଣୀ ଏବଂ କର୍ମାତ୍ମକେ ସମାଧି ଚିତ ଏକାଗ୍ର ଯସ୍ୟମ। ଏଭଳି ଆମେ ଦେଖିବା, ଆମେ ଯଦି କୃଷ୍ଣକୁ ଡାଇରେକ୍ଟ ଚିନ୍ତା କରିବା ପାଇଁ ଚାହିଁବା, କୃଷ୍ଣକୁ ଚିନ୍ତା ହେଇପାରିବ ନାହିଁ, କଷ୍ଟ ହେବ। ଦେଖ ତୁମେ ତୁମେ ଜଣକୁ ଚିନ୍ତା କର, ତୁମ ପୁଅକୁ ଚିନ୍ତା କର, ତୁମ ପୁଅକୁ ଚିନ୍ତା କର, ତୁମେ କ'ଣ ଚିନ୍ତା କରିବ? ପୁଅଙ୍କୁ ଚିନ୍ତା କର, ପୁଅକୁ ଚିନ୍ତା କରିବାଟା କଷ୍ଟ ହେବ। ପୁଅ କ'ଣ ଖାଏ, ପୁଅ କ'ଣ ପିନ୍ଧେ, ପୁଅ କେଉଁଠି ରୁହେ, ପୁଅର କାର୍ଯ୍ୟ କ'ଣ, ତାକୁ ଚିନ୍ତା କଲେ ମାନେ ଏଇଟା ଇଜି, ପୁତ୍ର ଚିନ୍ତନଟା ଗୋଟେ ନେଚୁରାଲ ହେଇଯାଏ, ପୁଅ ଚିନ୍ତାଟା ସ୍ୱାଭାବିକ ହେଇଯିବ ନା। ଆଉ ତା ରୂପ ଗୁଣ ଏଗୁଡ଼ାକ ସବୁ ସେଗୁଡ଼େ ଭଗବାନଙ୍କର ଯେତେ ସବୁ ପରିକର ରହିଛି, ଭଗବାନଙ୍କର ଯେତେ ଲୀଳା ସ୍ଥାନ ରହିଛି, ଭଗବାନଙ୍କର ଯେତେ ବିଭୂତି ରହିଛି, ଭଗବାନଙ୍କର ଯେଉଁ ମନ୍ଦିର ଯାହା ସବୁ ରହିଛି, ସେଗୁଡ଼ିକ ସବୁ ହେଉଛି ବ୍ରହ୍ମର ପରିପ୍ରକାଶ। ଫଳ ଫୁଲ ଯାହା ସବୁ ଏଗୁଡ଼ା ଏଇ ଦୃଷ୍ଟି ତୁମକୁ କରିବାକୁ ପଡ଼ିବ, ନହେଲେ ଏଗୁଡ଼ା ହବନି ତୁମର, ନହେଲେ କ'ଣ ଖାଲି କୃଷ୍ଣ ଚେତନଟା ସହଜ ଜିନିଷ। ଆଚ୍ଛା ଆମେ ଯଦି ସେତିକି ଚିନ୍ତା ନ କରିବା, ଆମେ ଷୋଳମାଳା ଜପ କରିବା, ତାପରେ କ'ଣ କରିବା? ମୁଁ ସେଇଟା ଉତ୍ତର ଦିଅ, ତାପରେ ତୁମେ କ'ଣ କରିବ? ଅଲଗା ଟାଇମ୍ରେ ତୁମେ କ'ଣ କରିବ? ତୁମେ କ'ଣ କରିବ ସେଟା? ସେଥିପାଇଁ ସେ କଥା ସେ କହୁଛନ୍ତି, ବ୍ରହ୍ମାଣ ଏବଂ କର୍ମାତ୍ମକ ସମାଧି ଚିତ୍ତ ଏକାଗ୍ର, ସବୁ ଗୁଡ଼ିକ ବ୍ରହ୍ମର ଯେତେ ବ୍ରହ୍ମର ଅଙ୍ଗ ଗୁଡ଼ିକର, ଯଜ୍ଞର ଯେତେ ଅଙ୍ଗ ରହିଲା ସବୁ ବ୍ରହ୍ମ, ସେଭଳି ଯେତେ ତୁମେ ସେବା କରୁଛ ଯାହା ସବୁ ଏଗୁଡ଼ିକ ସବୁ ବ୍ରହ୍ମ ଦୃଷ୍ଟିରେ ଦେଖିବ, ଏଇଟା ଭଗବାନଙ୍କର କର୍ମ, ଏସବୁ ବ୍ରହ୍ମକର୍ମ। ଏଇ ଏଇ ବ୍ରହ୍ମକର୍ମ ଭଗବତ ସମ୍ବନ୍ଧୀ ଜିନିଷ ଦେଖି 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 ତୁମ ଚିତ୍ତ ଏକାଗ୍ର ହବ, ନହେଲେ ଏଇଟା ଡ୍ୟୁଟି ହେଇଗଲା। ଯେମିତି ଅଫିସକୁ ଯାଉଛ, ଅଫିସରେ ଗୋଟେ ଅପରିଷ୍କାର ତୁମେ ଦେଖୁଛ, ତୁମ ଡ୍ୟୁଟିଟା ସାରିଦେଲେ ପଳେଇଲା, ହେଲେ ସେବାଟା ତୁମର ଗୋଟେ ଡ୍ୟୁଟି ହେଇଯିବ, ଚିତ୍ତ ଏକାଗ୍ର ଆଉ ରହିବନି, ଚିତ୍ତଟା ଆଉ ସ୍ଥିର ରହିବ, ଏଇଟା ପରିଷ୍କାର ହେଲା କି ନା, ଏଇଟା ଅପରିଷ୍କାର ହେଲା କି ନା, ଏଇଟା ଭଗବାନଙ୍କର ଏଇଟା ସେ ଦୃଷ୍ଟି ଆଉ ଆସିବନି, ଚିତ୍ତ ଏକାଗ୍ର ହବ। ଚିତ୍ତାଗ୍ର ନହେଲେ ବ୍ରହ୍ମଚିନ୍ତନ କେମିତି ତୁମେ କରିବ? ସେଥିପାଇଁ ବ୍ରହ୍ମ ସମ୍ବନ୍ଧୀ ବସ୍ତୁଗୁଡ଼ିକୁ ସବୁବେଳେ ଚିନ୍ତନ କଲେ ସେଥିରେ ବ୍ରହ୍ମଚିନ୍ତା ଆସିବ। ସମ୍ବନ୍ଧୀ ବସ୍ତୁଟା ବେଶୀ ନା ହଉ। ସେଥିପାଇଁ କହିଲେ ସମାଧିଚିତ୍ତ ଏକାଗ୍ରମ ସମାଧିଚିତ୍ତ ଏକା ଓହୋ ସମାଧିଚିତ୍ତ ଏକାଗ୍ରମ ଯଶ୍ୟ ଯାହାର ହେଇଛି ତେନ ବ୍ରହ୍ମେବ ଗନ୍ତବ୍ୟମ ସେ ବ୍ରହ୍ମକୁ ଯିବ ପ୍ରାପ୍ୟ ନ ତୁ ଫଳାନ୍ତରମ ଇତି ଅର୍ଥ କି ଭାବେ ହେଉଛି ନୁହେଁ ତାର ଅଲଗା ଫଳ ହବ। ଜଣେ କହୁଛି ନା ସିଏ ଆଉ ତୁମ ଦୃଷ୍ଟିଟା ଯଦି ସେଟା ନ ରହିଲା ତୁମର ଯଦି ଏଇ ବ୍ରହ୍ମ ଭାବନା ଗୁଡ଼ାକ ନ ରହିଲା ତ ଆଉ ତୁମେ ତୁମର ତୁମେ ବି ସୁଖ ପାଇପାରିବି ନା ଭଗବାନ ପାଖକୁ ଯିବ କେମିତି। ଆଉ ସେଠି କ'ଣ ଆମର ଫଳାନ୍ତର ହବନି ଜଣେ ଯାହାଙ୍କର ଚେତନା ଗୁଡ଼ାକ ଏମିତି ରହିଛି ତାକୁ କେବେ ଅଲଗା ଫଳ ମିଳିବ ନାହିଁ କାରଣ ତୁମକୁ ତ କୃଷ୍ଣ ଚିନ୍ତା ମାନେ ତୁମକୁ କୌଣସି ବିଗ୍ରହ ଚିନ୍ତା କରିବାକୁ ପଡ଼ିବ। ମୋତେ ଗୋଟିଏ କଥା ମୁଁ ପଚାରୁଛି ମୋତେ ସେଇଟା କ୍ଲାରିଫାଏ ସମସ୍ତେ କରନ୍ତୁ ଯେ କହୁଛି ମୁଁ ଭଜନ କରିବି ତୁମେ କୃଷ୍ଣଙ୍କୁ ଭଜନ କରିବ ମାନେ କୃଷ୍ଣଙ୍କୁ ଯେତେବେଳେ ଡାକିବ କୃଷ୍ଣଙ୍କର କେଉଁ ରୂପଟା ଡାକିବ ତୁମେ ନିରାକାରବାଦୀ ହବ କି ତୁ ଯେକୌଣସି ବିଗ୍ରହ ଚିନ୍ତା କରିବ ଗୋଟେ ଧାମକୁ ଯେମିତି ବୃନ୍ଦାବନ ଚିନ୍ତା କରିବ ବୃନ୍ଦାବନ ଚିନ୍ତା କଲେ କାହାକୁ ଚିନ୍ତା କରିବ ତୁମେ ରାଧାରାଣୀ ଚିନ୍ତା କଲେ ସେ ଆମର ବର୍ଷଣା ରାଧାରାଣୀ ଚିନ୍ତା ସେଠି ମନ୍ଦିର ଅଛି ନା ନାହିଁ ସେବା ହେଉଛି ନା ନାହିଁ ଯିବାଟେ ଯିବ ଖସି ପାରିବନି କୁଆଡ଼େ ତା ଅଙ୍ଗ ଗୁଡ଼ା ସବୁ ଦେଖିବାକୁ ପଡ଼ିବ। ଏଥିପାଇଁ ଏଇ ଫିଲୋସଫିଟା ସବୁ ଜାଣିବା ଦରକାର ସବୁ ହେଉଛି କୃଷ୍ଣଙ୍କର କର୍ମ ନହେଲେ ଏଇଟା ଗୋଟେ ଖାଲି ଡ୍ରାଏ ଫିଲୋସଫିଟା ତୁମେ କହିବ ଶୁଣିବ ତାପରେ କଲା କିଛି ପ୍ରାକ୍ଟିକାଲି କିଛି ଗୋଟେ ଆଟାଚମେଣ୍ଟ ଆସିବ ନାହିଁ। ଆମେ ହରିକଥା କହୁଛେ ହରିନାମ କରୁଛେ ହରି ମଠ ମନ୍ଦିର ରହୁଛେ ଇଏ ଯେତେ ଭକ୍ତ ହେଇଛେ କେବଳ ଏଥିପାଇଁ କ'ଣ କ'ଣ ପାଇଁ ଭଗବାନଙ୍କ ପ୍ରତି ଆସକ୍ତି କେମିତି ମୋର ବଢ଼ୁ ଆଉ ସେଇଟା ଯଦି ନହେଲା ତାହେଲେ ଆମର କ'ଣ ରହୁଛି କର୍ମ ଗୁଡ଼ା ଯଜ୍ଞ କର୍ମ ହଉନି। ଆମର ଏ ଯେଉଁ ବେଶଭୂଷା ଆଶ୍ରମବାସ ଦୀକ୍ଷା ୟାର କାରଣଟା କ'ଣ ଭଗବାନଙ୍କ ପ୍ରତି ଆସକ୍ତି କାରଣ ଯେତିକି ସଂସାର ପ୍ରତି ଆସକ୍ତି ରହୁଛି ସେତିକି ହେଉଛି ଦୁଃଖର କାରଣ ଦୁଃଖର ଜୀବନରେ ତ ଦୁଃଖର କାରଣ ଆଉ କିଛି ନାହିଁ ଜଡ ସଂସାରଟାକୁ ଭଗବାନଠୁ ଅଲଗା କରି ତା ପ୍ରତି ଆସକ୍ତିଟା ବଢ଼ିଛି ତା କ'ଣ କରିବାକୁ ପଡ଼ିବ ସେ ହଠାତ୍ ଭଗବାନଙ୍କ ପ୍ରତି ଆସକ୍ତି ବଢ଼େଇ ପାରିବନି ସେଥିପାଇଁ ସାଧୁ କ'ଣ କଲେ ତାଙ୍କୁ ଲଗେଇଲେ ଏ ସଂସାର ହେଉଛି ଭଗବାନଙ୍କର ଆଗେ ପ୍ରଥମ ବୁଝ ଏସବୁ ଭଗବାନଙ୍କର ଭଗବାନଙ୍କ ପ୍ରତି ଆସକ୍ତି ବଢ଼ିବା ପାଇଁ ଏଇ ବ୍ରହ୍ମାତ୍ମକ ଭାବଟାକୁ ଆବଶ୍ୟକ ଅଛି ସେଇଟାକୁ ସେ କହୁଛନ୍ତି। ଯଜ୍ଞ ଆଚରତେ କର୍ମମ୍ ପୂର୍ବ ଶ୍ଲୋକରେ ଯେଉଁ ତେଇଶ ଶ୍ଲୋକ ଚକ୍ରପାତ ଲେଖିଲେ ଯଜ୍ଞ ଆଚରତେ କର୍ମ ସମଗ୍ର ପ୍ରବିଲିୟତେ ଯଜ୍ଞ ଆଚରତେ କର୍ମମ୍ ସେଇଟାକୁ ଏଠି ବ୍ୟାଖ୍ୟା କଲେ ଇତି ଉକ୍ତମ୍ ଏଇଟା କହୁଛନ୍ତି ଏଠି ବ୍ୟାଖ୍ୟା କରୁଛନ୍ତି ସଯଜ୍ଞ ଏବେ କିଦୃଶମ୍ ସେଭଳିଆ ଯଜ୍ଞଟା କିଭଳିଆ କରାଯାଏ ଆପଣ କହିଲେ ଯେ ଯଜ୍ଞ କରିବ ମୁକ୍ତ ଜ୍ଞାନ ଜ୍ଞାନ ସ୍ଥିତିରେ ରହିବ ଆଉ କ'ଣ କରିବ ଗତ ସଂଘର୍ଷ ମୁକ୍ତ ସିଏ ଆଉ କ'ଣ କରିବ ଯଜ୍ଞ ଆଚରଣ କରିବ କେମିତି ଯଜ୍ଞ ଆଚରଣ କରିବ ସେ ଯଜ୍ଞଟା କ'ଣ କ'ଣ ବୁଝେଇଲେ ଏ ବ୍ରହ୍ମପଡ଼ ତା ପରବର୍ତ୍ତୀ ଶ୍ଳୋକ ଇତି ଅପେକ୍ଷା ମା ଏ ଅପେକ୍ଷାରେ କହୁଛନ୍ତି ଅର୍ପ୍ୟତେ ଅନେନ ଇତି ଅର୍ପଣମ୍ ସମସ୍ତେ ଏଟା ଲେଖିଛନ୍ତି ଜୁହାଦି ତଦପି ବ୍ରହ୍ମେବା ଅର୍ପ୍ୟମାଣମ୍ ହବିରପି ଯାହା ଆହୁତି ଦଉଛ ଯାହା ଘୃତ ଦଉଛ ବ୍ରହ୍ମେବ ବ୍ରହ୍ମାଗ୍ନିବୀତି ହବନାଧିକରଣମ୍ ଅଗ୍ନିରପି ବ୍ରହ୍ମେବ ଯେଉଁ ଅଗ୍ନି ଅଗ୍ନିରେ ତୁମେ ଆହୁତି ଦଉଛ ସେ ହେଉଛି ବ୍ରହ୍ମ ଯଦି ପୁରାଣକୁ ସ୍ମୃତିକି ଯୋଡ଼ିବ ଅଗ୍ନିଟା କେଉଁଠୁ ଆସିଛି ଅଗ୍ନିଟା କେଉଁଠୁ ଆସିଛି ଭଗବାନ ପାଖରୁ ଆସିଛି ନା ସବୁ ଭଗବାନଙ୍କର ଭୂମି ଅପନଲ ବାୟୁ ଗୀତାରେ ବି ଭଗବାନ କହିଛନ୍ତି ଘୃତଟା କେଉଁଠୁ ଆସିଲା ଗାଭୀ ତ ପ୍ରଥମେ ଗୋଲକରୁ ସୃଷ୍ଟି ହେଇଛନ୍ତି ଗାଈ କ'ଣ ଏଠୁ ସୃଷ୍ଟି ହେଇଛନ୍ତି ନା କ'ଣ ଏ ଜଗତ ପାଇଁ ଏ କ୍ଷୀର ସମୁଦ୍ର ମନ୍ଥନରୁ କାମଧେନୁ ବାହାରିଲେ ଆଉ ଗୋଲକର କାମଧେନୁ ଥିଲେ ନା ନାହିଁ ଗୋଲକର ଗୋଲକର ଭଗବାନଙ୍କର ସୁର ବି ଅଛନ୍ତି ଗୋଲକର ଦୁଇଟା ଗୋଲକ ଅଛନ୍ତି ଚିତ୍ ଜଗତର ଗୋଲକ ଏଇ ପ୍ରାକୃତ ବ୍ରହ୍ମାଣ୍ଡ ଭିତରେ ଗୋଟେ ଗୋଲକ ଅଛନ୍ତି ସେ ଗୋଲକରେ କେବଳ ସୁର ବିଷୟରେ ତାଙ୍କର ଗୋମାତାମାନେ ରହୁଛନ୍ତି ଇନ୍ଦ୍ର ସେଇଠିକି ଯାଇଥିଲେ ଇନ୍ଦ୍ର ଯେଉଁ ଡାକିକି ଆଣିଲେ କାହାକୁ ସୁରହି ମାତାକୁ ସେ ଏଇ ଗୋଲକରୁ ଡାକିକି ଆଣିଛନ୍ତି ଏଇ ଏଇ ବ୍ରହ୍ମାଣ୍ଡରୁ ଆସି କ'ଣ ଭଗବାନଙ୍କର ଗୋଲକୁ ଯାଇକି କ'ଣ ଆସିଛି ତା ଏଣ୍ଟ୍ରି ତାଙ୍କର ନାହିଁ ଏଇ ଗୋଲକରେ ଅଛନ୍ତି କ'ଣ ଚକ୍ରପାଳ ଟିକାରେ ରଖିଛନ୍ତି ସେ କେବଳ ଗାଭୀ ଅଛନ୍ତି ସେଇଠୁ ସୁରଭିଙ୍କୁ ଡାକିକି ଆଣିଥିଲେ ତେଣୁ ଗୋମାତାଙ୍କର ଯେଉଁ ଉତ୍ପତ୍ତି ପ୍ରଥମରୁ ଯେଉଁ ହେଇଛନ୍ତି ଗୋମାତା କେବଳ ଉତ୍ପତ୍ତି ହେଲେ ଗୋଲକରୁ ଭଗବାନଙ୍କର ଭଗବାନଙ୍କ ଶରୀରରୁ ଆସିଛନ୍ତି ନା ଆଉ ଏ ଯେଉଁ ଶିବଜୀ ଯେଉଁ ପାଇଛନ୍ତି କ'ଣ ବୃଷଭ ତାଙ୍କ ହିଷ୍ଟ୍ରି ମୁଁ ପଢ଼ୁଥିଲି ଥରେ ଆଗରୁ ସବୁ କହୁଥିଲେ ଏବେ ତ କୁଆଡ଼େ କୁଆଡ଼େ ସବୁ କ'ଣ ରହିଗଲାଣି ଖାତାପତ୍ର କୁଆଡ଼େ ଆଉ କିଛି ନାହିଁ ମନେ ସବୁ କଲାଣି କ'ଣ ତାଙ୍କ ନା ନନ୍ଦୀ, ନନ୍ଦୀରେ ସେ ଭଗବାନ କୃଷ୍ଣଙ୍କର ନା, ଆଉ କୃଷ୍ଣ ସେ ଦେଇଥିଲେ ଶିବଙ୍କୁ, ଆଉ ଏଇଟା ନିଜେ ତୁ ଚଢ଼ିବୁ। ଲୋକ କୁହନ୍ତି କାହିଁ ଶିବ ଯେ ବଳଦ ଉପରେ ଚଢ଼ୁଛନ୍ତି, ଲୋକ କହିବେନି କି ଏଇଟା ଗୋଟେ ଗୋମାତା ତାକୁ ପୂଜା କରୁଛନ୍ତି, ସେ କ'ଣ କରିବ? ସେ ବାହାନ ଭଗବାନ କ'ଣ ତପ କରିଥିଲେ, ତାପରେ ପୁରାଣରେ ପଢ଼ୁଥିଲି, ସେଟା ଥିଲା, ପଢ଼ିଥିଲି ତାକୁ, ତାପରେ ତାକୁ କୃଷ୍ଣ ତାକୁ କହିଲେ ତୁମେ ଏଇଟା ନିଜେ ଏଇଟା ୟୁଜ୍ କର, ତାହେଲେ ଭଗବାନ ଦେଲେ ସେ ଆଉ କ'ଣ କରିବେ? ଆଉ ଲୋକ କହିବେ କାହିଁକି ଚଢ଼ୁଛନ୍ତି, ସେ କ'ଣ କରିବେ? ଭଗବାନ ତ ଦେଇଛନ୍ତି ତାଙ୍କୁ, ଆଉ ଲୋକ ଅଦ୍ଭୁତ ଲୋକ ନା, ତାଙ୍କ ପାଦ ତ ବାଜୁଥିବ, ଲୋକଙ୍କର ପ୍ରଶ୍ନ କ'ଣ କହିବ, ତାଙ୍କ ପାଦ ତ ବାଜୁଥିବ, ଆରେ ପାଦ କ'ଣ ବାଜିବ? ସିଏ ଶିବଜୀ ହେଉଛନ୍ତି ବୈଷ୍ଣବମାନଙ୍କ ଯଥା ସମ୍ଭ, ସେ ଭଗବାନଙ୍କ ଠାରୁ କ୍ଷୀରମ ଯଥା ଦଧି ବିକାର ବିଶେଷ ୟୋଗାତ, ତାଙ୍କ ତତ୍ତ୍ୱ ଅଚିନ୍ତ ତତ୍ତ୍ୱ, ସିଏ ଯଦି ଶୁଦ୍ଧ ଭକ୍ତ ହେଲା ଗୋମାତା ବି ସେଭଳିଆ ନା ନା ନା, ଆଉ ଗୋମାତା ତ ତାଙ୍କର ଆଉ କ'ଣ ଅସୁବିଧାର, ତାଙ୍କର କ'ଣ ସେ କ'ଣ କମ୍ ନା କ'ଣ ଗୋମାତାଙ୍କ ଠାରୁ, ସେ ତ କମ୍ ନୁହନ୍ତି, ଅସୁବିଧା କ'ଣ, ତାଙ୍କ ଦୋଷ କ'ଣ, ସେ ତ କିଛି ଦୋଷ ନାହିଁ। ବ୍ୟବହାରିକ ନିୟମ ଗୁଡ଼ିକ ପରମାର୍ଥରେ ଲାଗିପାରିବନି, ନୀତିଟାକୁ ତୁମେ ନୀତିଟା ଦୁର୍ବଳ ଶାସ୍ତ୍ର, ସେଇଟା ତୁମେ ପ୍ରବଳ ଲଗେଇ ପାରିବନି, କେଉଁଥିରେ ପରମାର୍ଥରେ ଲଗେଇ ପାରିବନି ସବୁଗୁଡ଼ାକ, ସେଥିପାଇଁ ନିଜ ନୀତିବାଦୀ ଲୋକଗୁଡ଼ାକ ଭ୍ରମିତ ହୁଅନ୍ତି, ବେଶୀ ଭକ୍ତି ବି କରିପାରିବନି, ଖାଲି ଦୋଷ ଦେଖିବେ। ଘୃତ ବି ଘୃତ କାହାକୁ ଦୂର ଆସିଲା, ତୁମେ ଦେଖୁନା ଏଇ ଯୋଗୁଁ ଭଗବାନଙ୍କର କି ଅଦ୍ଭୁତ ସୃଷ୍ଟି, ଏଇଟା କ'ଣ କୁଟା ଦିଆହେଉଛି ନା ନାହିଁ, କୁଟା ଆଉ କୁଣ୍ଡା ଘାସ, ତାହେଲେ ସେଗୁଡ଼ା ତୁମ ମଣିଷକୁ ଖାଇବାକୁ ଦେଇ ତାପରେ କ୍ଷୀର ବାହାର କଲ ଦେଖିବା, ଆଉ ସେଇଥିରେ ଯଦି କ୍ଷୀର ହେଉଛି ତୁମେ ଖା, ତୁମ ସେଥିରେ ବାହାର ମଣିଷ ଚୋବା ଚୋବିକ ମଣିଷ ଖାଉଛି, ଏଇଟା ଖାଇକି ତାକୁ କ୍ଷୀର ବାହାର କର, ବେମାର ହେଇକି ମରିବ ସେସବୁ ନା, ମେସିନ୍ ଅଛି ପ୍ରଭୁପାତ ପ୍ରଭୁପାତ ଡାଇରେକ୍ଟ କୁହନ୍ତି, ତୁମେ ଯଦି ଚିନ୍ତା କରୁନ ତାହେଲେ ତୁମେ କୁହ, ତୁମେ ଗୋଟେ ମେସିନ୍ ତିଆରି କର, ସେ ମେସିନ୍ରେ କୁଟା ଉଡ଼ା ପକା ଆଉ କ'ଣ କୁଣ୍ଡା ପକା ଆଉ ପକେଇ କ୍ଷୀର ବାହାର କର ଦେଖିବା, କିଏ ତିଆରି କରୁଛନ୍ତି? ଭଗବାନ ଘୃତ, ସେଥିପାଇଁ ତୁ ଜଣେ ଯୁକ୍ତି କର କେମିତି ଘୃତ ବ୍ରହ୍ମ ହେବେ, ଆରେ ସବୁ ଭଗବାନ ପାଖରୁ ଅଛି, ସବୁ ବ୍ରହ୍ମ, ଭଗବାନଠୁ କିଛି ଡିଫରେନ୍ସ ନାହିଁ, ସବୁ ସବୁ ହେଉଛି ବ୍ରହ୍ମ, ସେ କଥା କହୁଛନ୍ତି। ବ୍ରହ୍ମାଣ ଏତି ବ୍ରହ୍ମ ହେବେ ବ୍ରହ୍ମାଣ ହେବ, ବ୍ରହ୍ମାଣ ଏତି ହବନ କର୍ତ୍ତା ବି ବ୍ରହ୍ମ ହେବ, ଯିଏ ହବନ କରୁଛି ସେ ବି ବ୍ରହ୍ମ, ତା ହୃଦୟରେ କ'ଣ ଭଗବାନ ନା ତୁ, ଏଇଭଳି ପାଞ୍ଚଟି ଅଙ୍ଗକୁ ପୂର୍ଣ୍ଣ ଭାବରେ ଯିଏ ସବୁ ବ୍ରହ୍ମ ଦୃଷ୍ଟି ଦେଖୁଛି ତାର ଯଜ୍ଞ କର୍ମ ହବ, ତା ଅର୍ଥ ଏ ପୂର୍ବ ଯାହା ଲେଖିଲେ ଏଠି କହିବେ ତାତ୍ପର୍ଯ୍ୟରେ, ଏବଂ ବିବେକତୟା ପୁଂସା ବ୍ରହ୍ମୀବ ଗନ୍ତବ୍ୟମ ପ୍ରାପ୍ତବ୍ୟମ ବ୍ରହ୍ମକର୍ମ ସମାଧିନା ଗନ୍ତବ୍ୟମ, ଯେଉଁ ଲେଖିଛନ୍ତି ବ୍ରହ୍ମୀବ ତେନ ଗନ୍ତବ୍ୟମ ପ୍ରାପ୍ତବ୍ୟମ ନ ତୁ ଫଲାନ୍ତରମ, ଚକ୍ରବାଦ ସମ୍ପାଦ ଯାହା ଲେଖିଲେ ସେ ସବୁ ଲେଖିଲେ, ବିବେକତୟା ପୁଂସା ଗୋଟେ ବିବେକରେ ସବୁବେଳେ ଜାଣିବ ଏସବୁ ବ୍ରହ୍ମକର୍ମ, ଫୁଲ ଫଳ ଯାହା ସବୁ, ଆମର ଏଇଟା ଯଜ୍ଞ ହେଉଛି କି ନାହିଁ, ଏଇଟା ଯଜ୍ଞ ନା ନାହିଁ, ଏଇଟା ଏଇଟା ଯଜ୍ଞଟା ଆଉ ହରିନାମ ଏଠି ହେଲା, ଭଗବାନ ଭାଗବତ ପଢ଼ା ହେଉଛି, ଶ୍ରଦ୍ଧା ଯଜ୍ଞ ନାମ ଯଜ୍ଞ, ଆଉ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଉଛି, ଆରତୀ କରାଯାଉଛି, ସୁଯୋଗ୍ୟ ଆଉ ତୁମକୁ ଭଲ ଲାଗିବନି, ଆରତୀ କାହାକୁ ଭଲ ଲାଗିବନି, କାହାକୁ କୀର୍ତ୍ତନ ଭଲ ଲାଗିବନି, କାହାକୁ ଆଉ ତୁମେ ଯଜ୍ଞ ତ ସବୁଗୁଡ଼ା ଯଜ୍ଞ ଦେଖିବାକୁ ପଡ଼ିବ, ତୁମେ ତୁମେ ବ୍ରହ୍ମ ଯାଇପାରିବନି କୃଷ୍ଣଙ୍କ ପାଖକୁ, ସବୁଗୁଡ଼ା କୃଷ୍ଣଙ୍କର ପ୍ରାପ୍ତ ନ ତୁ ଫଲାନ୍ତରମ କୁତମ, ଆଉ କିଛି ଫଳ ହେବନି, କିଭଳି ହେବନି ନା, ବ୍ରହ୍ମାତ୍ମକ ଯତ କର୍ମ ତତ୍ରୈବ ସମାଧି ଚିତ୍ତ ଏକାଗ୍ର ଯଶ୍ୟ ତେନ, ବ୍ରହ୍ମକର୍ମ ସମାଧିନା, ସମାଧି ଶବ୍ଦ କହୁଛନ୍ତି, କୁତମ କିଭଳି ନା, ବ୍ରହ୍ମାତ୍ମକ ଯତ କର୍ମ, ଯେଉଁ କର୍ମଟା ବ୍ରହ୍ମାତ୍ମକମ ତତ୍ରୈବ ସେଥିରେ ସମାଧି ଚିତ୍ତ ଏକାଗ୍ର ଯଶ୍ୟ ତେନ, ବ୍ରହ୍ମାତ୍ମ କର୍ମରେ ଯାହାର ଚିତ୍ତଟା ସମାଧି ଅବସ୍ଥାକୁ ପଳାଏ ସେଥିରେ ଚିତ୍ତଟା ରହିଲା, ଏସବୁ ହେଉଛନ୍ତି ବ୍ରହ୍ମ, ସବୁ ଭଗ ଭଗବତ ସମ୍ବନ୍ଧୀ, ଭଗବତ ସମ୍ବନ୍ଧୀ ନ ଦେଖିପାରିଲେ ଗଲା ଆଉ ତ ହେଇପାରିବନି, ଭଜନ ହେଇପାରିବନି। ପ୍ରପଜିତ ତାତ୍ପର୍ଯ୍ୟ ଲେଖିଲେ, କୃଷ୍ଣ ଚେତନାରେ କର୍ମ କଲେ କିପରି ବ୍ୟକ୍ତି ପରମଗତି ଲାଭ କରେ ତାର ଏଠାରେ ବର୍ଣ୍ଣନା କରାଯାଇଛି, ପ୍ରସାର କଥାଟା କୃଷ୍ଣ ଚେତନା ମାର୍ଗ ବା ଭକ୍ତି ମାର୍ଗରେ ବିବିଧ କର୍ମ ରହିଛି ସେସବୁ କଥା ପରବର୍ତ୍ତୀ ଶ୍ଳୋକମାନେ ବର୍ଣ୍ଣନା କରାଯିବ, କିନ୍ତୁ ବର୍ତ୍ତମାନ କେବଳ କୃଷ୍ଣ ଚେତନାର ବିଧି ହିଁ ବର୍ଣ୍ଣନା କରୁଛନ୍ତି। ଭୌତିକ ଦୃଶ୍ୟଦୃଷ୍ଟ ଏକ ବଦ୍ଧ ଜୀବନ ନିଶ୍ଚିତ ଭାବରେ ଭୌତିକ ସ୍ତର ହିଁ କର୍ମ କରିବ, ତେଣୁ ତାକୁ ସେ ପରିବେଶରୁ ମୁକ୍ତ ହେବାକୁ ପଡ଼ିବ, ଭୌତିକ କର୍ମର ପରିବେଶରୁ ତାକୁ ମୁକ୍ତ ହେବାକୁ ପଡ଼ିବ। ଯେଉଁ ଉପାୟ ବିଧି ଅବଲମ୍ବନ କଲେ ବ୍ୟକ୍ତି ଭୌତିକ ସ୍ତରରୁ ମୁକ୍ତ ହେବ ତାହା ହିଁ ହେଉଛି କୃଷ୍ଣ ଚେତନାର ବିଧି। ଭୌତିକ ଚେତନାରୁ ଖସିବାକୁ ହେଲେ ଆମ ଏଇ ଭକ୍ତି ଚେତନା ଭକ୍ତି ବିଧିଟାକୁ ପାଳନ କରିବା। ଉଦାହରଣ ସ୍ୱରୂପ, ଯେଉଁ ରୋଗୀ ଅତ୍ୟଧିକ ଦୁଗ୍ଧପାନ କରି ଉଦର ଯନ୍ତ୍ରଣା ଭୋଗ କରୁଛି ସେ ସେହି ଦୁଗ୍ଧଜାତ ପଦାର୍ଥ ଅର୍ଥାତ୍ ଦଧି ସେବନ କଲେ ଯନ୍ତ୍ରଣାରୁ ମୁକ୍ତ ହେବ। କ୍ଷୀର ଖାଇ ପେଟ ଖରାପ ହେଲେ ତାକୁ ଦହି ପିଇବାକୁ ପଡ଼ିବ, ତା ଦେହଟା ଭଲ ହେବ। ଶାସ୍ତ୍ର କୁହାଯାଏ ଏଇଟା ଭୌତିକ ଦୋଷଦୃଷ୍ଟ ବଦ୍ଧ ଜୀବ କୃଷ୍ଣ ଚେତନା ବିଧି ମାନେ କ'ଣ? ଏଇଟା ଉଦାହରଣଟା କ'ଣ, ଆନାଲୋଜିଟା କ'ଣ ଦେଲେ? କ୍ଷୀର କ୍ଷୀର ଖାଇକି ପେଟ ଖରାପ ହେଇଛି, ସେଠୁ ଦହିଟା ଖାଇଲେ ଭଲ ହେଇଯିବ। ସେ କ୍ଷୀରଜାତ ଦ୍ରବ୍ୟ ସେଭଳି ଯେଉଁ କର୍ମଟା କରୁଛେ ଭୌତିକ ବନ୍ଧନରେ ପଡ଼ୁଛି, ସେଇ କର୍ମ କରିବାକୁ ପଡ଼ିବ। ଏଠି ଅମ୍ଳଯୁକ୍ତ ହେଇଗଲା, ସେଠି ବ୍ରହ୍ମଯୁକ୍ତ ହେଇଯିବ, ବ୍ରହ୍ମଚେତନା ହେଇକରିବ, ସେଟା ତମେ ସୁସ୍ଥ ହେଇଗଲା। ଆଉ କ'ଣ କର୍ମଫଳ ପଡ଼ିବନି ଆଉ? ସେ ଚିନ୍ତାଟା କହୁଛନ୍ତି, ପ୍ରପାତ କହୁଛନ୍ତି ଆଉ। ଭୌତିକ ଦୃଷ୍ଟ ବଦ୍ଧ ଜୀବ କୃଷ୍ଣ ଚେତନା ବିଧି ଗ୍ରହଣ କଲେ ଭୌତିକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇପାରିବ। ଆଉ ତ କିଛି ଉପାୟ ନାହିଁ, ଆଉ ରାସ୍ତା କ'ଣ ଅଛି? ଦୁଃଖ ଦୁଃଖ ଦୂରକର କିଛି ରାସ୍ତା ନାହିଁ। ଗୀତାରେ ଏହା ହିଁ ଏଠାରେ କୁହାଯାଇଛି, ଏହାକୁ ସାଧାରଣତଃ ଯଜ୍ଞକର୍ମ ବା ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ କରଣୀୟ କର୍ମ ବୋଲି କୁହାଯାଉଛି। ତୁମେମାନେ ଯେତେ ଅଧିକ ପରିମାଣରେ ଭୌତିକ ଜଗତରେ କୃଷ୍ଣ ଚେତନା କର୍ମ କରିବ, ଅର୍ଥାତ୍ ଭଗବାନ ବିଷ୍ଣୁଙ୍କ ସନ୍ତୋଷ ବିଧାନ ନିମିତ୍ତ ଯେତେ ଅଧିକ କର୍ମ କରିବ, ବାୟୁମଣ୍ଡଳ ସେତେ ଅଧିକ ପରିମାଣରେ କୃଷ୍ଣ ଚେତନା ଯୋଗୁଁ ବିଶୁଦ୍ଧ ହେବ। ବ୍ରହ୍ମନ୍ କହିଲେ ଦିବ୍ୟ ଭାବକୁ ବୁଝା, ଭଗବାନ ହେଉଛନ୍ତି ଦିବ୍ୟ ଏବଂ ତାଙ୍କର ଦିବ୍ୟ ଶରୀରରେ ଯେଉଁ ଜ୍ୟୋତି ବାହାରୁଛି ତାକୁ ବ୍ରହ୍ମଜ୍ୟୋତି କୁହାଯାଏ। ସବୁକିଛି ବ୍ରହ୍ମଜ୍ୟୋତିରେ ଅବସ୍ଥିତ। ଏ ଯେଉଁ କୁହାଗଲା ଯେ ପ୍ରଶ୍ନ କରି ତୁମକୁ ଫିଲୋସଫି ନ ଜାଣିଥିବ, ତୁମେ ପ୍ରବାଦ ତାତ୍ପର୍ଯ୍ୟରେ ତୁମକୁ ଯୁକ୍ତି କଲେ ତୁମେ ପାରିବନି। ଏସବୁ କୃଷ୍ଣ ଚେତନା କଥା କହିଲେ, ପୁଣି ବ୍ରହ୍ମ କଥା କହିଲେ, କେମିତି କହିଲେ? ଯେତେବେଳେ ସବୁ ଜୀବ ଗୁଡ଼ାକ ଯିବେ, ଯେତେବେଳେ ପ୍ରଳୟ ହେଇଯିବ, ଏସବୁ ସବୁ ବ୍ରହ୍ମଜ୍ୟୋତିରୁ ଆସି ସବୁ ବ୍ରହ୍ମଜ୍ୟୋତିରେ ପୁଣି ଲୀନ ହେଇଯିବେ, ରହିଯିବ ସେଠି ଅବସ୍ଥାନ କରି। ବ୍ରହ୍ମଜ୍ୟୋତିଟା କିନ୍ତୁ ଜ୍ୟୋତି ଆଶ୍ରୟ ଦେଇପାରିବ, ସେଥିପାଇଁ ସେ ଏଠି କହୁଛନ୍ତି। କାରଣ ଲୋକମାନେ ସବୁ କୁହନ୍ତି ଯେମିତି ବିଷ୍ଣୁ ଶୋଇଗଲା ପରେ ପ୍ରଳୟ ହେଲା ପରେ କ'ଣ ହେବ, ବିଷ୍ଣୁଙ୍କ ଶରୀରରେ ସବୁ ପ୍ରବେଶ କରି, ବିଷ୍ଣୁଙ୍କ ଶରୀରରେ କ'ଣ ଲୁହା ପତ୍ର ଏଇ ଯେଉଁ ଯାହା ସବୁ ଥିବ ଗଛ ଫଛ ଯେତେ ଜୀବଜନ୍ତୁ ସବୁଗୁଡ଼ା ପ୍ରବେଶ କରିବେ, ସେ କ'ଣ କ'ଣ ତାଙ୍କର କିଛି କାମ ନାହିଁ, ହେଭି ଲୋଡ୍ ନେବେ ନା କ'ଣ? ତାଙ୍କର ଏଇ ଜ୍ୟୋତି ଆସୁଛି ନା, ସେ ଜ୍ୟୋତି ଏତେ ବ୍ରହ୍ମଜ୍ୟୋତି ଯେଉଁ ଅଛି ସେ ଏତେ ସ୍ପେସିୟସ୍, ଏଇ ଯେଉଁ କ'ଣ ବିରଜା ପାର ହେଲା ପରେ ବୈକୁଣ୍ଠ ଭିତରେ ପୁରା ବ୍ରହ୍ମଜ୍ୟୋତିରେ ରହିଛି ନା, ସେଥିରେ ସବୁ ଜୀବମାନଙ୍କୁ ଆଶ୍ରୟ ଦିଆଯିବ ଭଗବତ ଇଚ୍ଛା। ପୁଣି ଯେତେବେଳେ ପ୍ରଳୟ ସରିବ, ଯେତେବେଳେ ଆରମ୍ଭ ହେବ ଭଗବାନ ଇଚ୍ଛା କରି ସୃଷ୍ଟି କରିବା ପାଇଁ, ବ୍ରହ୍ମଙ୍କ ଆଦେଶ ଦେବେ ସୃଷ୍ଟି ଆରମ୍ଭ ହେବ, ସେଇ ଜୀବମାନଙ୍କର କର୍ମ ଯାହା ଥିବ ଯେଉଁ ଅବସ୍ଥାରୁ କର୍ମ ତାଙ୍କର ଯେମିତି ଥିବ ସେଭଳିଆ କର୍ମ ପୁଣି ଉଦ୍ଭୃତ ହେବ। ଯେହେତୁ ଉଚ୍ଚ ଲୋକର ଥିବେ ଯେମିତି ଯାହାର ଅବସ୍ଥା, କର୍ମଫଳଟା କେତେବେଳେ ଖଣ୍ଡନ ହେଉନି। ଯେ ପ୍ରଳୟ ହେଇଗଲା ଯେ ପୁରା ସୃଷ୍ଟି ପ୍ରଳୟ ହେଇଗଲା ଯେ ସେ ଜୀବର କର୍ମଫଳ ଚାଲିଗଲା ନାହିଁ, ପୁଣି ସେଠୁ ଆରମ୍ଭ ଷ୍ଟାର୍ଟ ହେବ, ସେ କଥା କହୁଛନ୍ତି। ଭଗବାନ ହେଉଛନ୍ତି ଦିବ୍ୟ ଏବଂ ତାଙ୍କର ଦିବ୍ୟ ସ୍ୱରରେ ଯେଉଁ ଜ୍ୟୋତି ବାହାରୁଛି ତାକୁ ବ୍ରହ୍ମଜ୍ୟୋତି କୁହାଯାଏ। ସବୁକିଛି ବ୍ରହ୍ମଜ୍ୟୋତିରେ ଅବସ୍ଥିତ, କିନ୍ତୁ ସେ ଜ୍ୟୋତି ଯେତେବେଳେ ମାୟା ବା ଇନ୍ଦ୍ର ତୃପ୍ତିରେ ଆଚ୍ଛାଦିତ ହୋଇଯାଏ, ସେତେବେଳେ ତାହା ଭୌତିକ ନାମରେ କଥିତ ହୁଏ। ସେ ଜ୍ୟୋତିରେ ସବୁ ବ୍ରହ୍ମଜ୍ୟୋତିରେ ସବୁ ଜିନିଷ ସବୁ, ସେଥିପାଇଁ ସବୁ ବସ୍ତୁରେ ଚିତ୍ ଗୁଣ ଅଛି। ଭଗବାନ ପାଖରୁ ଯଦି ନ ଆସିଛି ସେଥିରେ କେଉଁଟା ପ୍ରଭୁବାଦ କୁହନ୍ତି, କୌଣସି ମାୟା କହିପାରିବ କେଉଁ ଜିନିଷରେ ଚିତ୍ ଗୁଣ ନାହିଁ, ସବୁଥିରେ ଚିତ୍ ଗୁଣ କିଛି ରହିଛି। ଏଇଟା କ'ଣ କହୁଛ, ସେଇଟା ଗୋଟେ ଗଛଟା ଦେଖୁନା, ତୁମର ଏଠି କ'ଣ କହୁଛ ତାକୁ, ନିଦ୍ରାବତୀ କହୁଛନ୍ତି। ନିଦ୍ରାବତୀ ତୁମେ କୁହ ନା, ତୁମ ଆଡ଼େ ନାହିଁ ନିଦ୍ରାବତୀ, ନିଦ୍ରାବତୀ ଗଞ୍ଜାମରେ ବୋଧେ କୁହନ୍ତି। କେଉଁଟା କ'ଣ, ଚାକୁଣ୍ଡାଟାକୁ ନିଦ୍ରାବତୀ କୁହନ୍ତି, ଆଉ କେଉଁଠି କୁହନ୍ତି ସେଇଟା ନିଦ୍ରାବତୀ? ସିଏ ତୁ ବାଲେଶ୍ୱର କେଉଁଠି ପତ୍ର ଗୋଟା ରାତି ଦେଖୁନା, ଏ ଚାକୁଣ୍ଡା ଏଇ ମୁଁ ବୁଲିବାକୁ ଯାଉଛି, 5:30 ହେଲା ମାନେ ସୂର୍ଯ୍ୟ ଯିବେ ସେ ଶୋଇଯିବ। ଲାଜଗୁଳି, ଲାଜଗୁଳି ତ ଛୁଇଁଦେଲେ ଉଠି ସାର, ଦିନ ରାତି ତାର କିଛି ନାହିଁ। ଦେଖ ସେ ଗୋଟେ ବୃକ୍ଷ ଜାଣିପାରୁଛି ରାତି ହେଇଗଲା ବୋଲି, ସୂର୍ଯ୍ୟକିରଣ ସରିଯିବେ ଆଉ ଗଛ କାହିଁ ହେବନି। ସେ ଗୋଟେ କ'ଣ ଗଛ, ତା ସିଡ୍ସ କେଉଁଠୁ ଆସିଛି, ପୁଣି ଚାକୁଣ୍ଡା କ'ଣ ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ସେ ଲେଖିନଥିଲେ କି ଆମର କ'ଣ ତାଙ୍କର ପଡ଼ୁଥିଲା ଆମେ, ହଁ ଯଦି ଛମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରସେ, ସେଇଟା ପଡ଼ୁଥିଲୁ ଏମନ୍ତ ଭୂଇଁ ଚାକୁଣ୍ଡା ବାଛି ବାଛି ଦେ, ହଁ ହଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ସେ ଚାକୁଣ୍ଡା ଗଛରୁ ଶିଖୁନା ତୁମେ ଦେଖିବ, କି ତାକୁ ରିମୋଟ ମାରୁଛି ନା କ'ଣ କରୁଛି, ସବୁ ପତ୍ର ଦେଖିବେ ଶୋଇଯିବେ। ନିଦ୍ରାବତୀ କିଏ କୁହନ୍ତି କେଉଁଠି ଗୋଟେ ମୁଁ ଶୁଣିଛି, ଆଉ ନିଦ୍ରାବତୀ କହିବେ ତାକୁ, ଏ ନିଦ୍ରାବତୀ ଗଛ ଚାକୁଣ୍ଡା କହିବେନି ଶୋଇଗଲେ, ହଁ କିଏ କ'ଣ ଗଞ୍ଜାମରେ କେଉଁଠୁ କୁହନ୍ତି। ସେଥିପାଇଁ ରାତିରେ ବୃକ୍ଷକୁ ଛିଡ଼ାନ୍ତିନି, ବୃକ୍ଷକୁ ଛୁଅନ୍ତିନି, ବୃକ୍ଷ ସେମାନେ ଭଗବାନଙ୍କର ଆମେ ଅନ୍ନେସେସରି ଗଛକୁ କାଟିବା ଉଚିତ ନୁହେଁ। କେବଳ ବୃକ୍ଷମାନେ ଯେଉଁଟା ପ୍ରହରର ଯେଉଁଟା ମାନେ କ'ଣ ଯେଉଁମାନଙ୍କର ଶକ୍ତି ଅଛି, ଆଉ ଥରେ ଆସିବ ସେଗୁଡ଼ା କାଟିବ। ଏମିତି ଯେ ଖାଲି କଟା କଟି କରିବା ହଣା ମରା ଏସବୁ ଭଲ ନାହିଁ, ମୁଖ ଲଗେଇବ କାହିଁକି ତା ସେ ସାଧୁ ସିଏ ସେମାନେ ଆଉ ବୃକ୍ଷ ଅଛି ଏମିତି ସୃଷ୍ଟି ଚାଲିଛି ଆଉ ସୃଷ୍ଟିରେ ବର୍ତ୍ତମାନ ବିନାଶର କାରଣ ବୃକ୍ଷ ନାହାନ୍ତି ବୋଲି। ଏ ଟେମ୍ପରେଚର ବର୍ତ୍ତମାନ ହୋଲ୍ ୱାର୍ଲଡ ବର୍ତ୍ତମାନ ହାହାକାର ହେଉଛି, ଗୋଟେ ଜଙ୍ଗଲ ପୁରା ବିଶ୍ୱର ସେଇଟା ଏଇ ଯେଉଁ କ'ଣ ସେଇଟା ଆମର ଯାଇଥିଲେ ସେଠିକି ସୁରିନାମ, ସୁରିନାମର ସେଠି ଦେଖିବ ସେଇଟା ହେଉଛି ଆମାଜନ ଜଙ୍ଗଲକୁ ଲାଗିଛି କହୁଛ, ବିଶ୍ୱର ସେଇଟା ହେଉଛି ପୁରା କ'ଣ କହୁଛି ଅକ୍ସିଜେନ୍ କେନ୍ଦ୍ର, ଏତେ ଜଙ୍ଗଲ ଏତେ ଗଛ ସେଥିରେ ବି ନିଆଁ ଲାଗିଯାଉଛି। ଏଭଳିଆ ଅବସ୍ଥା ହେଲାଣି କାହିଁକି ବୃକ୍ଷ ଗୁଡ଼ା ସବୁ କାଟି ପକାଇଲେ, କେତେ ଆମର ଏଇଠି ଛୁଆଟି ବେଳେ ଦେଉନା କେତେ ସବୁ ଗଛ କାଟିକି ଉଡ଼େଇ ଦେଉଛନ୍ତି ସବୁ ଖାଲି କୋଠା ବିଲ୍ଡିଂ। ଆଚ୍ଛା ବୃକ୍ଷ କାଟିଦେଲେ କାଟିଦେଲେ ପୁଣି ଘର ଗୁଡ଼ା କ'ଣ କଲେ କଂକ୍ରିଟ ଘର, ସେ ତାପ ଗୁଡ଼ା ସବୁ ବିକିରଣ ହେଇକି ଉପରକୁ ଗଲା, କୋଟା କୋଟା ଛଣରେ ଏମିତି ହଉନଥିଲା ନା। ତୁମେ ଯାହା କରିବ ବୈଜ୍ଞାନିକ ପଦ୍ଧତିରେ ସେ ଗୋଟେ ପ୍ରକୃତି ଉପରେ ଅତ୍ୟାଚାର, ସେଥିରେ ମଣିଷ ଧ୍ୱଂସାଭିମୁଖୀ ସଭ୍ୟତାକୁ ଯାଉଛି, ଏଇଟା କିଛି ନାହିଁ, ଏଇଟା କେବଳ ଧ୍ୱଂସ ହେବେ ଆଉ ତ କିଛି ଉପାୟ ଆମେ ବି ଚାହିଁଲେ ବି କିଛି ରଖିପାରିବାନି, କହିଲେ ବି କ'ଣ କିଛି କିଛି କରିବ ବୋଲି କିଛି କରିବନି, ଯେତିକି ପାଉଛ ସେତିକି ନେଚୁରାଲି ବଞ୍ଚ, କିନ୍ତୁ ଏ ସବୁ ଧ୍ୱଂସାଭିମୁଖୀ ସଭ୍ୟତା। ଗୋଟେ ସମସ୍ୟା ହେଇଗଲା ତୁମେ ତାର ଆଉ ଗୋଟେ ସମାଧାନ ତିଆରି କର, ପୁଣି ସେ ସମାଧାନଟା ହେଉଛି ଆଉ ଗୋଟେ ସମସ୍ୟା, ସମାଧାନଟା ଗୋଟେ ସମସ୍ୟାର ନାହିଁ, ଘର ଘର କରିଦେଲ କ'ଣ ହେଲା, କ'ଣ ହେଲା ଯେଉଁ କୋଠା ଘର କରିଦେଲ କ'ଣ ହେଉଛି, ଗରମ ହେଉଛି, ଗରମ ହେଲେ କ'ଣ କରିବ ଏସି, ସମାଧାନ ହେଲା ଏସି, ଏସି ଗୋଟେ ହେଲା ସମାଧାନ, ସମାଧାନ ପୁଣି ଗୋଟେ ସମସ୍ୟା କ'ଣ ହେବ, ଏସି ହେଲା ମାନେ ଆଉ ଏସି ବିନା ଚଳିପାରୁନି, ଏସିରେ ରହି 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 ଡାଇବେଟିସ୍, କାହିଁକି ତୁମ ଲୁମ କୋପର ଯେଉଁ ମୂଳ ଗୁଡ଼ାକ ଥାଏ ଯେଉଁଠି ଝାଳ ସବୁ ଆସେ ସେଇଟା ସବୁ ବନ୍ଦ କରିଦେଉଛି, ନିଅନ ନା ଗୋଟେ କି ଗ୍ୟାସ୍ ଗୋଟେ ଏତେ ରହୁଛି, କାହାକୁ ପଚାରୁଥିଲେ କି ଗ୍ୟାସ୍ ରହୁଛି କିରି, କହିଲା ସେଇଟା ଏଇ ଗ୍ୟାସ୍ ରହୁଛି, ସେଇଟା ଭାରି ଡେଞ୍ଜର, ସେଇଟା ଭାରି ଡେଞ୍ଜର, ତୁମେ ସେଇଟାକୁ ତୁମେ ବସିକି 24 ଘଣ୍ଟା ଏସ କୃତ୍ରିମ ଭୌତିକ ଜୀବନ ଭୌତିକ ଉପାୟ ଦ୍ୱାରା ସମସ୍ୟାର ସମାଧାନ କରାଯାଏ ନା, ନୂତନ ସମସ୍ୟାଟା ତିଆରି କରାଯାଏ, ସେଇଟା ଖାଲି ଲାଗେ ମୁଣ୍ଡ ବୋଝ କାନ୍ଧକୁ ଆଣିଲା ଭଳି, ହଁ ଗୋଟେ ସମାଧାନ ହେଇଗଲା ପୁଣି ରୋଗ ଦେଖିଛି ନାହିଁ। ସେ ଯେଉଁ ଇଏ କୁକୁଡ଼ା ଦେଖିଛ ନା ଭାବିଲେ, ଏ ଯେଉଁ କୁକୁଡ଼ା ଦେଶୀ କୁକୁଡ଼ା କ'ଣ ହେଉଛି, ଦେଶୀ କୁକୁଡ଼ା ଶିଆଳ କୁକୁର ଉଡ଼େଇଲେ ସେ ଉଡ଼ିକି ପଳେଇବ, ଦେଖିଛ ତୁମେ ନା, ଆମେ ସବୁ ଜଙ୍ଗଲୀ କୁକୁଡ଼ା ସବୁ ଦେଖୁ ସବୁଆଡ଼େ ଦେଖୁଛୁ, ଆଉ ବିରାଡ଼ି ଗୋଡ଼େଇଲେ କୁକୁଡ଼ା ଗୋଡ଼େଇଲେ ତା ଛୁଆକୁ ସେ ପଖ ଭିତରେ ରଖିଦେ ଗୋଡ଼େଇ ପକେଇବ, ତାର କେତେ ଶକ୍ତି ଅଛି। ଆଉ ଏଇ ଯେଉଁ କ'ଣ ବ୍ରଏଲର କୁକୁଡ଼ା ଦେଖିଛ ନା, ସେ ଜାଲି ଭିତରେ କାଁ କାଁ ହେଉଥିବ ଏବେ ମଡ଼ା ହେବ, କିଛି ବଳ ନାହିଁ କିଛି ନାହିଁ, ଯେ ତ ଫ୍ୟାକ୍ଟ୍ରିରୁ ତିଆରି ହେଇଛି, ବର୍ତ୍ତମାନ ସେ ଯେଉଁ ବ୍ରଏଲର କୁକୁଡ଼ା ଭଳିଆ ସବୁ ତିଆରି ହେଇଛି, ଏଇଥିରୁ ଏସି ଏସି ଖାଅ ସିଜରିଂ ହେଇକି ଜନ୍ମ ହେବ, ସେ କ'ଣ କ'ଣ ଖାଇବ, ବେବି ଫୁଡ଼୍ ଖାଇବ, ପିଜା ପସ୍ତା ଖାଇବ, ଏସବୁ ଏଇଭଳିଆ କ'ଣ ବ୍ରଏଲର କୁକୁଡ଼ା ଭଳିଆ ରୋଗ ମାଟି ବସିବ ତୁମକୁ, ଆଉ ଚାଲିଲା ଟିକେ ଚାଲିବା କଥା କହିଲେ ଲୋକ ଚାଲିବ ଏତିକି ବାଟ, ଚଲା ବୁଲା କିଛି ନାହିଁ, କେବଳ ବ୍ରଏଲର କୁକୁଡ଼ା ଭଳିଆ ଖାଲି ସେ ପୁଞ୍ଜରା ଭିତରେ ରହିବୁ ଖାଇବୁ, ଏ କୃତ୍ରିମ ଜୀବନ ସବୁ ନାହିଁ, ଏସବୁ କୃଷ୍ଣ କିଛି ନାହିଁ, ଏଇଟା ସବୁ ପୁରା ଗଲାଣି ସବୁ ଜିନିଷ, ଏଇଟା ତ ସବୁ ଶବ୍ଦ ବ୍ରହ୍ମଜ୍ୟୋତିରୁ ଆସିଛି, ଏଗୁଡ଼ାଙ୍କର ତ ସବୁ ବ୍ରହ୍ମଜ୍ୟୋତିରେ ଲୀନ ହେଇଯିବ, ସେ କଥା କହୁଛନ୍ତି ଏଇ କଥା ପଡ଼ିଲା। ଭୌତିକ ଜିନିଷ କିଛି ଗୋଟେ ନାହିଁ, ସବୁ ହେଉଛି ସ୍ପିରିଚୁଆଲ, ଏ ଭୌତିକ ଆବରଣ କୃଷ୍ଣ ଚେତନା ବୃଦ୍ଧିରେ ସାଙ୍ଗେ ସାଙ୍ଗେ ଦୂର ହୁଏ, କୃଷ୍ଣ ଚେତନା ଯେତେବେଳେ ବୃଦ୍ଧି ହୁଏ ଭୌତିକ ଆବରଣ ଗୁଡ଼ା ଚାଲିବ, କନସିୟସନେସ୍ ଗୁଡ଼ା ଦୃଷ୍ଟି ଗୁଡ଼ା ଯିବ, ତେଣୁ ଏହିପରି ଭାବରେ କୃଷ୍ଣ ଚେତନାରେ ଉଦ୍ବୃତ ହୋଇ ଯାହା କୃଷ୍ଣଙ୍କୁ ଅର୍ପଣ କରାଯାଏ ତାହା ତାହା ଏବଂ ଯେଉଁଥିରେ ତାହା ଅର୍ପିତ ହୁଏ, ଅର୍ପିତ ବସ୍ତୁ ଅର୍ପଣ ବିଧି କେତେ ପ୍ରଭୁ ସୁନ୍ଦର ଭାବରେ ତାକୁ ସବୁ ଲେଖିଛନ୍ତି, ଅର୍ଥାତ୍ ସବୁ ବ୍ରହ୍ମ ନା, ସବୁ ଜିନିଷ ଗୁଡ଼ା କହିଥିଲେ ଅର୍ପଣ ବିଧି ଯେମିତି ଅର୍ଚ୍ଚନ କରୁଛ ବିଧିରେ ବି ବ୍ରହ୍ମ, ନାରଦାଦି ଋଷିମାନେ ଦେଇଛନ୍ତି ନା ଆମକୁ, ଆଉ ଯାହା ବସ୍ତୁ ଅର୍ପଣ ହେଉଛି ଯେମିତି ଯେଉଁ ଫଳ ଫୁଲ ଯାହା ରୋଷେଇ ହେଉଛି ସେ ପାଦ ବାଜିଗଲେ କ'ଣ ଆମ ସେଟାକୁ ଲାଗୁଛି, ସେଇଟାକୁ ଫୋପାଡ଼ ଦେଉଛି, ପଡ଼ିଗଲେ ତଳେ କ'ଣ ଲଗାଉଛେ, ସେଇଟା ଗୋଟେ ଲଗା ହେବନି, ସେଟା ସବୁ ବ୍ରହ୍ମ ବସ୍ତୁ ଗୁଡ଼ାକ, ରୋଷେଇ ବାସନ କୁସନ ଏଗୁଡ଼ା ସବୁ ପାଦରେ ବାଜିବା ଏଗୁଡ଼ା ଭଲ ଲକ୍ଷଣ ନୁହେଁ, ସବୁବେଳେ ହାତରୁ ଘୋଷେଇବା କେୟାର ନ କରିବା ଫୋପାଡ଼ ଦେବା ଏଣେ ତେଣେ ଫୋପାଡ଼ ଦେବା ସବୁ ବ୍ରହ୍ମ ବସ୍ତୁ ଗୁଡ଼ାକ। ଆମର ଆମ ପଦ୍ଧତିରେ କ'ଣ ରୋଷେଇ କରି ରାଧାରାଣୀ ରୋଷେଇ କରନ୍ତି, ସେ ଘରେ ଗଲେ ସେ ରୋଷେଇ ଘରେ କାହାକୁ ପ୍ରଣାମ ବି କରାଯାଏ ନା, କିଛି ନେଲେ କାହାକୁ ପ୍ରଣାମ କରାଯାଏ, ଯେମିତି ଠାକୁରଙ୍କ ଘରେ ଆଗରେ କାହାକୁ ପ୍ରଣାମ କରାଯାଏ ନା, ରୋଷେଇ ଘରେ କାହାକୁ ପ୍ରଣାମ କରାଯାଏ ନା, ସେଟା ବ୍ରହ୍ମ ଜିନିଷ, ସେଠି ଭଗବାନଙ୍କର କର୍ମ ହେଉଛି, ସେଠି କ'ଣ ତୁମେ ପ୍ରଣାମ କରିବ, ସେଠି ସବୁ ବ୍ରହ୍ମ, ସେଠି ରାଧାରାଣୀ ଅଛନ୍ତି। ଆମର ସବୁ ଚେତନା ଗୁଡ଼ା ସବୁ ଶିକ୍ଷା ଗୁଡ଼ା ସେମିତି ନା, ଏଥିପାଇଁ ପୂର୍ବ ଏଠି କହୁଛନ୍ତି ଭୌତିକ ଦୁଃଖଟା ଚାଲିଯିବ, ଭୌତିକ ଯେଉଁ କଭରିଂଟା କେମିତି ଯିବ ନା, ବ୍ରହ୍ମ କୃଷ୍ଣ ଚେତନାଟା ଆସିଲେ କୃଷ୍ଣ ଚେତନା କେମିତି ଯିବ, ଯାହା ଅର୍ପିତ ହୁଏ, ଯାହା ଅର୍ପିତ ବସ୍ତୁ, ଯାହା ଅର୍ପଣ ବିଧି, ଯିଏ ଅର୍ପଣ କରେ ଏବଂ ଯାହା ଫଳ ଏସବୁ ଏକ ବ୍ରହ୍ମନ୍ ବା ପରମ ସତ୍ୟ ପରମ ବ୍ରହ୍ମ ଅଟନ୍ତି। ମାୟା ଦ୍ୱାରା ଆବୃତ ବ୍ରହ୍ମକୁ ଭୌତିକ ବସ୍ତୁ କୁହାଯାଏ। ମାୟାଟା ଆବୃତ କରିଦେଲା ଗୋଟେ ଜିନିଷଟା ସେଇଟା ଭୌତିକ ବସ୍ତୁ ବୋଲି ଲାଗୁଛି, ଆଉ କ'ଣ ଭୌତିକ ବସ୍ତୁ କିଛି ନାହିଁ। ମାୟା ଆବରଣ ଚାଲିଗଲେ ଭୌତିକ ବସ୍ତୁ କ'ଣ ଅଛି? ମାୟା ଦ୍ୱାରା ହଁ, ଯେତେବେଳେ ବସ୍ତୁ ଭଗବାନଙ୍କ ସେବାରେ ବ୍ୟବହୃତ ହୁଏ ସେତେବେଳେ ସେ ଦିବ୍ୟ ଭାବ ପ୍ରାପ୍ତ ହୁଏ। ସେଇ ସେଇ ଧନଟାକୁ ଆମେ ଯେତେବେଳେ ଭଗବାନ ପାଖରେ ଲଗେଇଲେ ତ କ'ଣ କହୁଛେ? ହଁ, ଯେତେବେଳେ ଭଗବାନ ପାଖରେ ଆମେ ସେଇଟାକୁ ଲଗେଇଦେଉ ସେଇଟା ଦିବ୍ୟ ହେଇଗଲା, ଭଗବାନ ସେବା ଲାଗିଲା। ସେ ଘରେ ରୋଷେଇ ହେଉଛି କିନ୍ତୁ ଭଗବାନ ପାଖରେ ଲାଗିଲା ସେଟା ପ୍ରସାଦ ହେଇଗଲା। ସେ କଥା ଯେତେବେଳେ ବସ୍ତୁ ଭଗବାନଙ୍କ ସେବାରେ ବ୍ୟବହୃତ ହୁଏ ସେତେବେଳେ ସେ ଦିବ୍ୟ ଭାବ ପ୍ରାପ୍ତ ହୁଏ। ମାଇକ ଚେତନାକୁ ବ୍ରହ୍ମ ଚେତନା ବା ଦିବ୍ୟ ଚେତନା ପରିଣତ କରିବାର ଉପାୟ ହେଲା କୃଷ୍ଣ ଚେତନା। ଏବଂ ମାଇକ ଚେତନାରେ ଆମେ ଅଛେ ତ କୃଷ୍ଣ ଚେତନ ମାନିବା ପାଇଁ ସବୁ କୃଷ୍ଣଙ୍କର, ମୁଁ ଯାହା ଯାଉଛି ଯାହା କରୁଛି ଯେଉଁଠି ଯାହା କରୁଛି ଏଟା ସବୁ ଭଗବାନ ପାଇଁ କରୁଛି। ଏଗୁଡ଼ା ତ ଆଜିକାଲି ସବୁ ଏଇ ଜିନିଷ ନାଇଁ, ଗୋଟେ ଜିନିଷକୁ ଅନେଇବେ ଗୋଟେ ଜିନିଷକୁ ଅନେଇବେ, ଏଇଟା ଏଇ ଜେନେରେଟର ବି ବ୍ରହ୍ମ, ଏଇଟା ନଥିଲେ ଠାକୁର ଅନ୍ଧାର ରହିଲେ, ବ୍ରହ୍ମ ପରମ ବ୍ରହ୍ମ ଅନ୍ଧାର ରହିବେ। ଆଉ ତୁମେ କହିବେ ବ୍ୟାଟେରୀଟା ତ ବ୍ରହ୍ମ ନୁହେଁ, ଏ ବ୍ରହ୍ମଟେ ସେଠି ସେ ବ୍ୟାଟେରୀ ଅଛି ବୋଲି ତୁମର ବାପା ବ୍ୟାକଅପ୍ ଅଛି, ସେଠାରେ ପାଣି ସରିଲେ ତାକୁ ଦେଖିବ, ସବୁଟା ବ୍ରହ୍ମ। ଆଉ ବ୍ରହ୍ମ ସଂଯୋଗ ସବୁ ଯେତେବେଳେ ପୂର୍ବ ଯେମିତି କୁହନ୍ତି ରାଜା, ରାଜାମାନେ କ'ଣ ସେଠି ବୁଝିବ? ରାଜାମାନେ କ'ଣ ସେଠି? ରାଣୀ, ରାଜଧାନୀ, ପ୍ରଜା ନ ରାଜା କେମିତି? ଭଗବାନ ମାନେ କ'ଣ? ଭଗବାନ ରାଜା ମାନେ ସେଠି ସବୁ ପାରଫେନାଲିଆ ଗୁଡ଼ାକ ସବୁ ହେଉଛି ବ୍ରହ୍ମ। ସବୁ ଜିନିଷ ତୁମେ ଦେଖିବ ନା, ଏଇଟା ଏଇଟା କାହିଁକି ହେଲା, ଏଇଟା କାହିଁକି ହେଲା ନା, ତୁମେ ସବୁବେଳେ ବ୍ରହ୍ମ କନସିୟସନେସ୍ ରହିବାର ଅଛି, ସବୁ ଜିନିଷ ସବୁଗୁଡ଼ା ବ୍ରହ୍ମ। ଏଇଟା ସେ କଥା କହିଲେ ଏଇ ପ୍ରକାର ଦିବ୍ୟ ଚେତନା ଯେତେବେଳେ ମନ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ମଜିଯାଏ ସେତେବେଳେ ସେ ଅବସ୍ଥାକୁ ସମାଧି ବୋଲି କୁହାଯାଏ। ସମାଧି ନାମ ସେ ଶବ୍ଦ କହୁଛନ୍ତି। ଏ ପ୍ରକାର ଦିବ୍ୟ ଚେତନାରେ ବସୀଭୂତ ହୋଇ ଯାହା କରାଯାଏ ତାହାକୁ ଯଜ୍ଞ କୁହାଯାଏ। ଏସବୁ ଯଜ୍ଞ କର୍ମ ଆଉ ଭଗବତ କର୍ମ କୁହାଯାଏ, ଯଜ୍ଞ କର୍ମ ବା ଭଗବତ କର୍ମ କୁହାଯାଏ ବା ଭଗବାନଙ୍କ ନିମିତ୍ତ ତ୍ୟାଗ ବୋଲି କୁହାଯାଏ। ସେ ପ୍ରକାର ଦିବ୍ୟ ଚେତନାଶୀଳ ଅବସ୍ଥାରେ ଦାନ ବ୍ୟବହୃତ ପଦାର୍ଥ, ଯଜ୍ଞକର୍ତ୍ତା ଓ ଅନ୍ତିମ ପରିଣାମ ବା ଫଳ ସବୁକିଛି ଭଗବାନ ବା ପରମବ୍ରହ୍ମଙ୍କ ସହ ଏକ ହୋଇଯାଏ। ଏ ହେଉଛି କୃଷ୍ଣ ଚେତନାର ବିଧି। ଏଇଟା ପୁରା କର୍ମ କରିବାର ଯେଉଁ କୌଶଳ ତାକୁ ପୂର୍ବତ ଲେଖିଥିଲେ, ଏଇଟା ଏ ବ୍ରହ୍ମପ୍ରଣ ବ୍ରହ୍ମ ଭାବରେ ବ୍ରହ୍ମେ ବ୍ରହ୍ମଣାଭୂତମ ନିଷ୍କାମ କର୍ମ ପରେ ଜଣେ ଜ୍ଞାନ କିଭଳି ଲାଭ କରେ, ଆଉ ଜ୍ଞାନ ସ୍ତରରେ କୃଷ୍ଣ ଚେତନା ଜ୍ଞାନ ସ୍ତରରେ କିଭଳି ଭଗବାନଙ୍କର ସେବା କରେ। ଏଠି ଯେତେବେଳେ ଯଦି କିଏ ପଣ୍ଡିତ ବି ପ୍ରଶ୍ନ କରେ ଏଇଟା କେମିତି କାହିଁକି ଲେଖା ହେଇଛି, ଏଇଟା ଏଠି ଭକ୍ତ ଜ୍ଞାନୀ କୁହାହେଇଛି। ଏ ସାଧାରଣ ଜ୍ଞାନୀ କେବେ ଏ ସ୍ତରକୁ ଯାଇପାରିବ ନାହିଁ, ତାର କେବେ ଏବେ ଜ୍ଞାନ ହବ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ନିତାଏ ଗୌତମାନନ୍ଦେ ହରି ହରି।